भगवते वासुदेवाय। श्रीमद् भागवतम दशम स्कंद 23 अध्याय रामायण श्रवण करथले यज्ञ पत्नी माने कृपार मंडित ही प्रत्यावर्तन करिसेंती। ब्राह्मण माने सेमानंकर अति अलौकिक सिद्ध स्वरूप सिद्ध अवस्था को दर्शन करी निजक धिक्कार करछंती, निजर ब्राह्मणत्व निजर ब्रह्मचर्य निजर गुरुकुलवास तप वैदिक शिक्षा दक्षता जगतर जिते समस्त सद्गुण अच्छी भक्ति सहित कई सामान नुहति। कारण समस्त सद्गुण आगंतुक आसीच पुण्य हिसाब से आसी पाई थाय पारे किंबा पूर्वर पुण्य अच्छी ये सद्गुण सब उदय होती বা কোণী পুণ্যমান ব্যক্তির সঙ্গ ফলে এসব গুণ গুড়া আসছে, কিন্তু এর স্থায়িত্ব কিছু না। সাধুসঙ্গ বিনা শুদ্ধ ভক্ত সঙ্গ বিনা তাঁকর কৃপা বিনা গুণর সবলে চাঞ্চল্য অবস্থা রহব। শুদ্ধ ভক্ত কৃপা ভক্তি হৃদয় আবির্ভাব হবে, ভক্তি হৃদয় আবির্ভাব হলে নিত্য গুণগুড়ি যেগুড়ি যেগুড়ি বৈকুণ্ঠর গুণ গোলকর গুণ ভক্তি প্রভাব সেগুড়ি আবির্ভাব হবে। ভক্তি বিনোদ ঠাকুর মহারাজ মানা করছেন, ভক্তি বিনোদ ঠাকুর কেছেন সে কথা, অন্য গুণ উদয় করিবার প্রয়াস ভক্ত মানে কেবে করিবা উচিত নহে। মু কেমতি গোটে এমতি জেন্টল এমতি এমতি কথা কইবি এমতি করিবি এমতি খাইবি গুণ গুড়ি তুমি পরিবর্তন করে পারিব না। যে আমি কহিবা গোটে লোক ট্রেনিং দেলে তার গুণর পরিবর্তন হচ্ছে না, সে গোটে গুণ কু চপাই দেউছে আউ গোটে অভ্যাস টু বড়াই দেউছে। যেমতি জনে গোটে চকলা পিলাটা গোটে চকলা পিলা যে ছোলা মানে চকলা হচ্ছে, তুমি তো চকলা পিলাটা কম করব, সে বেশি চকলা হচ্ছে খেলু মানে গপুচি দৌড়ুচি তাকে বসে দেব, বসে দেলে সে কম করব, সে বুলব না, সেইটি বসি কি সে কাঁধকু গারাইব, সে পেনসিল ভাঙ্গিব, সে ম্যাট কু ছিড়াইব, তা আক্টিভিটিটা গোটে চেঞ্জ করদ গোটে চেক করদে আউটে সে বাহার তাকে তুমি বন্ধ করে পারবে, সেটা তার হৃদয় ভিতর আসছে না। কৃত্রিম ভাবে যাব কোণী কাজ করে পারিবানি, চেক করে পারিবানি, অলগা জিনিস অলগা। এই যে ট্রেনিং গুড়ি স্পিরিচুয়াল জিনিস গুড়ি হ্যাঁ এগুড়ি কিছু সময় পাই গোটে লোক কন্ট্রোল করে রখা যাবে, সে কিছু সময় পাই তাকে গোটে সংস্কার কুয়া হচ্ছে, তুমি এমতি কর সেমতি কর সেমতি কর, কিন্তু তার স্থায়িত্ব কিছু রয়ে না। সে তুমি সত্যগুণ ফলো করুব সেই ট্রেনিংটা তার রহব, তাপরে তো সত্যগুণ সে নই রজতম পড়াইব, সে ট্রেনিং জিনিস মানি পারি না, জাঁলেই মানি পারি না, গুণর প্রভাব ব্যক্তি গুণ প্রভাব চলছে না, কাকু দোষ দাও তুমি, আমি ব্যক্তি সে কিছু দোষ দিকে মহাত্মা মানে কাহিকি আটি বন্ধ করে দিকে, যে পরমংস হয়ে যাতে উত্তম অধিকারী হয়ে যাতে, সে কাউ কিছু কুহতি না, সে দেখতে কোণ যা হোক সব কৃষ্ণ ইচ্ছার গুণ প্রক্রিয়া রয়েছে, গুণ তো ভগবান ইচ্ছার গুণ মায়া ইচ্ছার কার্য করছে, মায়া হচ্ছে ভগবান শক্তি, ইনডাইরেক্টলি সব ভগবান ইচ্ছা রয়েছে, তো কেউ যাব কোণ কী উপদেশ দেওয়া কোণ আবশ্যক আছে, তা কিছু কে আবশ্যক না, সে মুখ বন্ধ করে পরমংস হয়ে যাতে না, তা স্থিতি সে ভগবান প্রচার উন্মুখী যেমন সব আসছিল আচার্য মানে প্রভুপাদ আচার্য মানে সব আসছেন, তাঁর মধ্যম অধিকারী উত্তম অধিকারী সে মধ্যম অধিকারী স্তর আনবে, সে উত্তম তাঁর স্থিতিটা উত্তম, সে জাঁপারে জাঁপারে অর্থ নুহে যে তাঁর স্বরূপ জ্ঞানটা না, যোগমায়া শক্তি বলরে সে কম করবে মধ্যম অধিকারী ভাই কার্য করবে, সে করবে, সে যেমন নিজ মঙ্গলারে আসছেন নিজে জপ করছেন, তার কিছু করিয়া আবশ্যক না, তোমার লক্ষ লক্ষ মালার জপ সহ তাঁর কেবল গোটে শরণ প্রণামর মূল্য অধিকা মন রখি দরকার, তুমি সাধক তুমি সাধন কলে স্থির চিত্তরে তোমার হৃদয়টা কেবল শুদ্ধ হব, কিন্তু সে হৃদয়ে কৃষ্ণ অনেক সে যেহেতু ভগবান লীলার সহায় পাই জীবর উদ্ধার পাই সে ভগবান যোগমায়া শক্তি মধ্যম স্তর কু নিয়ে আসছি, তো সে সব ফলো করছেন, আমি কম করা পড়ে আমি ভোগ লগাই প্রসাদ পাওয়া পড়ব, তুমি কেবে মানসরে তুমি গোটে ভোগ লগাই পারিবনি, আমার সে স্থিতি না, শুধু ভক্ত সে যেকোন জিনিস দেখে সব ভগবান অর্পণ করে দেয় মনরে সব প্রভুঙ্কর, ତାଙ୍କ ପାଇଁ ସାଧାରଣ ବିଧି ଗୁଡିକ ନାହିଁ, ଷୋଳମାଳା ଜପ କରିବା ସେମାନେ ସବୁ କରୁଛନ୍ତି। କାହିଁ କରୁଛନ୍ତି? ସେ ଆମମାନଙ୍କୁ ରକ୍ଷା କରିବା ପାଇଁ। ତାଙ୍କର ବି ଏଟା ଭଗବାନଙ୍କର ଗୋଟେ ବଡ଼ ବୈଚିତ୍ର, ଲୀଳାର ବୈଚିତ୍ରତା, ତାଙ୍କ ହୃଦୟରେ ବ୍ୟାକୁଳତା ବି ବଢ଼ଉଛନ୍ତି ରସ ଆସ୍ୱାଦନ କରିବା ପାଇଁ, ଯେ ମୋ ହୃଦୟରେ ଭକ୍ତି ନାହିଁ, ମୁଁ କେମିତି ଅଧିକା, ମୋର ହୃଦୟରେ ଭକ୍ତି ଆସିବ। ସେମାନେ ସବୁ ଉତ୍ତମ ଅଧିକାରୀ। ଯେ ଜୀବକୁ ବିଚାର କରି ଦେଖାଯିବ, ଜୀବକୁ ଗୁଣ ହିଁ କଣ୍ଟ୍ରୋଲ କରୁଛି। ସେଥିରେ ଭଗବାନ କଣ କହିଲେ, ପ୍ରକୃତେ କ୍ରିୟମାଣାଣି ଗୁଣେ କର୍ମାଣି ସର୍ବସ୍ୟ ଅହଙ୍କାର ବିମୁଡ଼ାତ୍ମା କର୍ତ୍ତା ଅହମ୍ ଇତି ମନ୍ୟତେ। କୌଣସି କାର୍ଯ୍ୟରେ କର୍ତ୍ତା ଆମେ ନୁହନ୍ତି, ଖରାପ ହଉ ଭଲ ହଉ ତୁମେ କିଛି କରିପାରିବ, ତୁମେ କଣ କରିପାରିବ, ଗୁଣର ପ୍ରକ୍ରିୟାରେ ତୁମେ ଅଛ ନା, ଗୁଣ ତୁମକୁ ଯୁଆ ଟାଣ ନେବ ତୁମେ ପଳେଇଯିବ। ଆଉ ସେଇ ଗୁଣ ଦ୍ୱାରା ଯୋଉ ଯୋଉ କ୍ୱାଲିଟି ଆସିଛି, ଯୋଉ ଯୋଗ୍ୟତା ଆସିଛି, ତାର ବି ମୂଲ୍ୟଟା କଣ? ସେଇ ଯୋଉ ଗୁଣ ପ୍ରଭାବରେ ଯୋଉ ଯୋଉ ଯୋଗ୍ୟତା ତୁମ ପାଖରେ ଅଛି, ତାର କିଛି ମୂଲ୍ୟ ନାହିଁ। ଆଜି ସେଟା ଅଛି, କାଲି ରହିବନି, ଅଲଗା ଗୁଣ ଚାଲି ହେଲେ ତାର ତା ସେ କାର୍ଯ୍ୟଟା କାମ କରିବ। ସେ ଆଜି ଭଲ ଅଛି, ଶାନ୍ତ ଅଛି, ଧୀର ଅଛି, ଆଜି ସତ ଗୁଣରେ ଅଛି, କାଲି ରଜ ଗୁଣ ଚାଲିଲେ ସେ କା ବାଡ଼େଇବ, ତୁମେ କିଛି କହିପାରିବନି, ଫ୍ୟାସନ ଝଗଡ଼ା କରିବ। ସେ ଗୁଣ ଗୁଡା ତ କାର୍ଯ୍ୟ କରୁଛି ନା, ଗୁଣ ଗୁଡାକ ଦ୍ୱାରା ସେ ଇଏ ହଉଛି, ଗୁଣର ସାମ୍ୟତା ରଖିପାରୁନି, ଗୁଣର ପ୍ରଭାବଟା ରହିଛି। ସେଥିପାଇଁ ଆମେ କଣ ଯେତେ ଭଜନ ସାଧନ ସବୁ କରୁଛେ ନା, କିଭଳି ଏଇ ସତ୍ୟ ଗୁଣରେ ରହିକି କିଭଳି ଏଇ ଭକ୍ତିଟାକୁ ଭକ୍ତିକୁ ଆମେ ଆଚରଣ କରିବା ହୃଦୟ ଶୋଧନ ପାଇଁ। ଗୁଣର ସ୍ଥାୟିତ୍ୱ କିଛି ନାହିଁ, ପ୍ରାକୃତ ଗୁଣର କିଛି ସ୍ଥାୟିତ୍ୱତା ନାହିଁ, ସବୁବେଳେ ଚାଞ୍ଚଲ୍ୟ। ଅନ୍ୟ ଗୁଣ ପ୍ରୟାସ କରିବାର ଉଦୟ କେବେ ଭକ୍ତମାନେ କରିବା ଉଚିତ ନୁହେଁ। ଐକାନ୍ତିକ ଭକ୍ତି କିଭଳି ଯାଜନ କରିବେ ତା ଉପରେ ଗୁରୁତ୍ୱ ଦେବା ଦରକାର। ଭକ୍ତି ପ୍ରଭାବରେ ଯେଉଁ ସଦ୍ଗୁଣ ଗୁଡିକ ଆସିବ ତାର ସ୍ଥାୟିତ୍ୱ ରହିଛି, ସେଥିରେ କୃଷ୍ଣଙ୍କର ପ୍ରତିବିଧାନ ହବ, ଅଲଗା କୋଉ କଣ ଗୁଣରେ ହବନି। ଭକ୍ତିବଶ ମାଧବ ବ୍ରାହ୍ମଣ ମାନେ ନିଜକୁ ଧିକାର କରୁଛନ୍ତି, ଏ ସମସ୍ତ ସଦ୍ଗୁଣର କଣ ମୂଲ୍ୟ ନା ସାଧି ନା ସମ୍ଜାତି ସଂସ୍କାର ନ ନିବାସ ଗୁରୁ ରାଫି। ସେମାନେ କୋଉ ଗୁରୁକୁଳରେ ବାସ କରିନାହାନ୍ତି, ସେମାନେ କୋଉ ଗୁରୁଙ୍କ ପାଖକୁ ଯାଇନାହାନ୍ତି। ଏ ବର୍ତ୍ତମାନ କଳିଯୁଗରେ ଏଇଟା ଗୋଟେ ବହୁତ ବଡ ପ୍ରଭାବ, ଆମେ ଦୋଷ ଦେବାନି। ପ୍ରଭୁପାଦ ଏମିତି ଭଗବାନଙ୍କର ବର୍ତ୍ତମାନ ସବୁ ବୁଝି ହଉଛି, ଆମେ ସେତେବେଳେ ସବୁ ବୁଝିପାରୁନଥିଲୁ, ଏବେ ସବୁ ବୁଝିପାରୁଛୁ ପୁରା ପ୍ରାକ୍ଟିକାଲ ଜିନିଷକୁ ଦେଖିକି। ଭଗବାନ କେମିତି ଗୋଟେ ଭଗବାନଙ୍କର ନିଜ ଲୋକକୁ ଭଗବାନ ନିଜେ ପଠାଉଛନ୍ତି ଜଗତରେ, ଜୀବମାନଙ୍କୁ କେଉଁ ଉଦ୍ଧାର କରିବା ପାଇଁ, କେଉଁ ଉଦ୍ଧାର କରିବା ପାଇଁ। ଯେମିତି ଆଗରୁ ଆମେ ସବୁ ଯେତେବେଳେ ବ୍ରହ୍ମଚାରୀ ଥିଲୁ, ଯଦି କିଏ କୌଣସି ବ୍ରହ୍ମଚାରୀ ସେ ବିବାହ ପଡୁଥିଲା, ଆମକୁ ଲାଗୁଥିଲା ଗୋଟେ ବହୁତ କିଛି ଭୁଲ କରିଦେଲା, ବହୁତ କିଛି ଅସୁବିଧା କରିଦେଲା, ବହୁତ କିଛି ଜୀବନ ନଷ୍ଟ କରିଦେଲା, ବହୁତ ଏହା କରିଦେଲା, ସେତେବେଳେ ପୁରା ଏଗ୍ରେସିଭ ମାଇଣ୍ଡ ଆସେ, କଣ ସାଧୁ ଗୋଟେ ବିବାହ ହେଇଗଲା। କିନ୍ତୁ ଆଚାର୍ଯ୍ୟମାନଙ୍କର ଜିନିଷ ଗୁଡା ସବୁ ଶିକ୍ଷା ଗୁଡା ଦେଖାଗଲା, ଜୀବନର ବାସ୍ତବିକ ଜିନିଷ, ଆରେ କିଛି ଭୁଲ ନାହିଁ। ଯେମିତି ଭକ୍ତିସ୍ଥାନ ଠାକୁର କହିଲେ, ଭକ୍ତିସ୍ଥାନ ଠାକୁର ଦକ୍ଷିଣ ଦେଶ ଯାଇଥିଲେ ନା, ଦକ୍ଷିଣ ଦେଶ ଯାଇଥିଲେ, ତାଙ୍କୁ ପଚାରିଲେ ଆପଣଙ୍କର ବହୁତ ସାଧୁମାନେ ଅଛନ୍ତି ଯେଉଁମାନେ ବିବାହ ପଡୁଛନ୍ତି, ପରିବର୍ତ୍ତନ କିଛି କ୍ଷତି ନାହିଁ, ବରଂ ସେମାନଙ୍କର ଲାଭ ହେଇଛି ହେଇଛି। କହିଲେ କଣ ଲାଭ ହେଇଛି? କହିଲା ଯିଏ ତାର ବଦଭ୍ୟାସକୁ ନେଇକି ସେ ଗୋଟେ ମାନସିକ କଷ୍ଟ ପାଉଛି ଏବଂ ତାର ଦମ୍ଭ ବଢୁଛି ଏବଂ ସବୁବେଳେ ଭୟରେ ବି ରହୁଛି, ମୋ ଜୀବନରେ କଣ କଣ ମୋର ହବ, ଏଭଳିଆ କଣ, ସେ ବିଷୟମୁଖକୁ ଚାଲିଗଲେ ତାର ଦୈନ୍ୟତା ନିଶ୍ଚିତ ଆସିବ, ତାର ଦୈନ୍ୟତା ଆସିବ। ସେ ତ କପଟତା ଆଚରଣ କରିବନି। ଯଦି ଜଣେ ସଂଗ୍ରାମ ପ୍ରଭୁପାଦ ଲେଖିଛନ୍ତି, ତମେ ଯୋଉ ଜୀବନକୁ ଯାଅ ସଂଗ୍ରାମ କରିବାକୁ ପଡିବ। ସେ ବିବାହ ହେଇଗଲେ ଯେ ତାକୁ ସଂଗ୍ରାମ କରିବାକୁ ପଡିବ, ତାର ଅର୍ଥ ଏହା ନୁହେଁ। ସେ ବିଷୟ ଭିତରକୁ ପଶିଗଲା ପରେ ପୁଣି ବିଷୟ ସୁଖଟା କେମିତି ଛାଡିବ ତା ପାଇଁ ସଂଗ୍ରାମ କରିବ। ଯଦି ବିବାହ ହେଇନି ତାର ପୁଣି ବିଷୟ ସୁଖର ଆକର୍ଷଣଟା ତାକୁ ରହିଛି, ସେଥିପାଇଁ ସଂଗ୍ରାମ କରିବାକୁ ପଡିବ। ପ୍ରଭୁପାଦ କୌଣସି ଜୀବନ ରିଲାକ୍ସ ନାହିଁ, କିନ୍ତୁ ଜଣେ ଯେଉଁ ଜୀବନରେ ରହୁଛି ରହୁ ସବଳ ମନେ ରଖିବାକୁ ପଡିବ, ମୋତେ ମାୟା ସାଙ୍ଗେ ସଂଗ୍ରାମ କରିବାକୁ ପଡିବ। ସଂଗ୍ରାମଟା ତୁମେ ଛାଡିପାରିବନି, ପଳାୟନ ପନ୍ଥୀ ହୁଅନି। ତୁମେ ଯେଉଁ ଜୀବନ ଏବେ ସଂଗ୍ରାମ, ତୁମେ ଭାବୁଛ ବ୍ରହ୍ମଚାରୀ ଜୀବନ ମୋତେ କଷ୍ଟ ହଉଛି, ଗୃହସ୍ଥ ଜୀବନ ବି ସେମିତି କଷ୍ଟ ହବ, ପଚାରେ ଯୋଉମାନେ ଗ୍ରସ୍ତ ହେଇଛନ୍ତି, ଗୋଟେ ଜିନିଷ ପଳେଇବ ଆଉ ଗୋଟେ ଜିନିଷ ଚାଲି ଆସିବ। ତମର ଯଦି ଗୋଟେ ଆଟ୍ରାକ୍ସନ ସ୍ତ୍ରୀ ପ୍ରତି ଆକର୍ଷଣଟା କମିଯିବ, ସେଣେ ରେସ୍ପନ୍ସିବିଲିଟି ବଢି ଚାଲିବ, ପୁଅର କେମିତି ବିବାହ ହବ, ଝିଅର କେମିତି ବିବାହ ହବ, ପୁଅ କଣ କଲା, ଝିଅ କଣ କଲା, ସେ ରେସ୍ପନ୍ସିବିଲିଟି ହେଲା, ତା ଦେହରେ ଈର୍ଷା ଦ୍ୱେଷ ବଢିଗଲା। ଯେଉଁ ଜୀବନକୁ ତୁମେ ଯାହା ସଂଗ୍ରାମ କରିବାକୁ ପଡିବ, କିନ୍ତୁ ଯଦି ତତ୍ତ୍ୱ ହିସାବରେ ଆଚାର୍ଯ୍ୟଙ୍କର ପ୍ରିନ୍ସିପାଲ ସବୁ ପଢିଲା ପରେ ଜଣାପଡୁଛି, ଆରେ 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 ଗୋଟେ ଜୀବ ତାର ତାର ଅଧିକାର ହିସାବରେ ତାର ରହିଲା, କେତେ କଣ ଅଛି, ଏଇଟା କୃତ୍ରିମ ଭାବରେ ରହିକି କଣ ହେଲା, କିଛି ଲାଭ ନାହିଁ। କିନ୍ତୁ ସେ ଜୀବ ଯଦି ଭୁଲ ବୁଝୁଛି, ନା ନା ମୋର ମୋର ଠିକ ହେଇଗଲା, ନା ଠିକ ହେଇନି, ରୋଗଟା ଠିକ ହେଇନି, ରୋଗଟା ନା ବିବାହ ହେଲେ ଯିବ ନା ବିବାହ ନହେଲେ ଯିବ, ରୋଗଟା କେବଳ ଯିବ ଏଇ ଗୋଟିଏ ଜିନିଷରେ, ତୁମକୁ ସଂଗ୍ରାମ କରିବାକୁ ପଡିବ, ସାଧନ ଭଜନ କରିବାକୁ ପଡିବ, କୃପା ମାୟା ସହିତ ସଂଗ୍ରାମ କରିବାକୁ ପଡିବ, ଭଗବାନ କୃପା ପ୍ରାପ୍ତ ହେବାକୁ ପଡିବ, କୌଣସି ସ୍ଥିତିରେ ସୁରକ୍ଷିତ ନୁହେଁ। ତେବେ ଯାର ଯେଉଁ ଅଧିକାର, ଯିଏ ଯେଉଁଠି ରହିକି କରିପାରିବ କର, ଯିଏ ଯେଉଁଠି ରହିକି ଭଜନ କରିପାରିବ କର, କିନ୍ତୁ ମନେ ରଖ ତୁମକୁ ସଂଗ୍ରାମ ଏଠି କଣ ସାଧୁ ଜୀବନରେ ତୁମକୁ ଫାସିଲିଟିସ ଅଛି, ଚାନ୍ସ ଅଛି ତୁମେ ଫାଇଟିଂରେ ଜିତିଯିବାର, ଫେଭରେବୁଲ ଅଛି, ଚାନ୍ସ ଅଛି। ସେ ଜୀବନରେ ଜିତିବାର ବହୁତ କଷ୍ଟ, ତୁମକୁ ଯଦି ବହୁତ ଷ୍ଟ୍ରଙ୍ଗ ହେଇପାରିବ ଗୋଟେ ଦୋଷ ସେଥିପାଇଁ କହୁଛି, ତୁମେ ବହୁତ ସିରିୟସ ଗ୍ରସ୍ତ ଜୀବନରେ ତୁମର କିଛି ପ୍ରୋଗ୍ରେସ ହବ, ବହୁତ ସିରିୟସ ମାନେ ଆଜ ଲାଇକ୍ ଆଜ ବ୍ରହ୍ମଚାରୀ ଗ୍ରସ୍ତ ଜୀବନରେ ତୁମକୁ ପୁରା ବ୍ରହ୍ମଚାରୀ ଲାଇଫ ମେଣ୍ଟେନ କରିବାକୁ ପଡିବ। ବ୍ରହ୍ମଚାରୀ ଯେମିତି ମଙ୍ଗଳାରତୀ ଉଠୁଛନ୍ତି, ଯେମିତି ଜପ କରୁଛନ୍ତି, ସକାଳୁ ଉଠିଲା ବେଳକୁ ଜପ ସରିଯାଇଥିବ, ତାହେଲେ ତୁମେ ଟିକେ ସକାଳୁ ଉଠିଲା ମାନେ ଘର କାମ ଏଟା ଲାଗିଲା ସେଟା ଲାଗିଲା, ରେସ୍ପନ୍ସିବୁଲ ଭଲ ମନ୍ଦ ପୁରା ସିରିୟସ ଭାଗବତ ଡେଲି ପଢିବାକୁ ପଡିବ। ଗ୍ରସ୍ତ ଜୀବନ ଏମିତି ମାନେ ଯେ ଆମ ପାଇଁ କିଛି ଗୋଟେ କନସେସନ ଅଛି ନାହିଁ, ସେଟା ଠିକ ନୁହେଁ। ତୁମେ ଯେତେବେଳେ କିଛି ଗୋଟେ ଭୋଗ କରିବା ପାଇଁ ଯାଉଛ, ସେଠି ଲଟ୍ ଅଫ୍ ଅଧିକା ଅଛି, ଏଟା ମନେ ରଖିଥିବା ଦରକାର। ଯେଉଁଠି ଯିଏ ଯେତେ ଫାସିଲିଟି ଦଉଛି ସେଠି କଣ ଅଛି, ନିୟମଟା ଅଧିକା ନା ଅଧିକା ନିୟମ ଲାଗୁ ନା, ଆଉ ଫାସିଲିଟି ସେମିତି ନାହିଁ, ଯିଏ ଯେଉଁଠି ଫାସିଲିଟି ଦଉ ସେଠି ଅଧିକା ନିୟମ ଲାଗୁ। ତୁମେ ଦେଖୁ ନା ବସ୍ରେ ଯାଉଛ, ବସ୍ରେ ତୁମେ କିଏ ଚେକିଂ କରୁଛି ଭାବିଲେ ନାମ କୋଉଠି ଚେକିଂ ହଉଛି, ତମ ବ୍ୟାଗରେ ଗଞ୍ଜେଇ ନଉଛ କି ମଦ ନଉଛ କି ତମର ମିକ୍ସଚର ନଉଛ, କିଏ ଚେକିଂ କରୁଛି, କାହିଁକି ଫାସିଲିଟି କିଛି ନାହିଁ। ଗଲ ପାଞ୍ଚ ଘଣ୍ଟା ବସି ବସି କାହିଁକି, ତିନି ଘଣ୍ଟା ଭୁବନେଶ୍ୱର ଯିବ କଲିକତା ଯିବ, ଗୋଟେ ରାତି ବସିକି ବାର ଘଣ୍ଟା ତୁମେ ବାଡେଇ ଆଗ ପଛ ହେଇକି ସେ କୋଉ ଢାବାରେ ଖାଇବେ, ସେଠି ଚେକିଂ କିଛି ନାହିଁ, ତମେ କିଏ ଚେକିଂ କରୁଛି ନା, ତୁମକୁ କିଏ ଚେକିଂ କରୁଛି, କିଛି ନାହିଁ। ସିଟ୍ ବୁକିଂ କଲ ତମେ ଉଠିକି ପଳେଇଲା, କଲିକତା ଯିବ ଫ୍ଲାଇଟ୍ରେ ଯିବ ଘଣ୍ଟାଟେ ଲାଗିବ, 45 ମିନିଟ୍ ଲାଗିବ, ପଇସା ଅଧିକା ଦବ, ଫାସିଲିଟି ଅଧିକା ପାଇଲ ନା, ରେସ୍ପଣ୍ଡ କେତେ କଣ ଚେକିଂ, ଫାସିଲିଟି ଯୋଉଠି ଅଧିକା ରୁଲ୍ ସେଠି ଅଧିକା। ଟିକେଟ ବୁକିଂ କର, କାର୍ଡ ଧରିକି ଯା, ତୁମର ଟିକେ ଆଇଡି ଦେଖୁଛି ବସ୍ରେ, ଏଟା ତ ଆଇଡି ଧରିକି ଯିବ, ସେ ମେଳେଇବେ, ସିକ୍ୟୁରିଟି ଚେକିଂ କରିବ, ତମେ ଲଗେଜ ଚେକିଂ କରିବ, ଗଲାବେଳେ ଚେକିଂ କରିବେ, ହଜାର ଫାସିଲିଟି ଯୋଉଠି ଯେତେ ସୁବିଧା ସେଠି ଲଟ୍ ଆସେ। ସେଥିପାଇଁ ବ୍ରହ୍ମଚାରୀ ଜୀବନରେ ବହୁତ ସୁବିଧା ଅଛି, ଆମ ପାଇଁ ଲ ରହିଛି, ଗ୍ରସ୍ତ ଜୀବନରେ ଇନ୍ଦ୍ରିୟ ବିଷୟ ଭୋଗ କରି ତାଙ୍କ ପାଇଁ ବି ଲ ରହିଛି, କାହାକୁ ଛଡା ଯାଇନି, ସବୁ ଜୀବନରେ ତୁମେ ଯାହା ସଂଗ୍ରାମ କର। କିନ୍ତୁ ଆମେ ଯେତେବେଳେ ସବୁ ପ୍ରଥମେ ସବୁ ବ୍ରହ୍ମଚାରୀ ଥିଲୁ, ମୋର ସବୁ ମନ ଲୋଡ଼ ସେ ସବୁ ଜିନିଷ, ଆମେ ବହୁତ ଡିଷ୍ଟର୍ବ ହେଇଯାଉ, ବହୁତ ଏଗ୍ରେସିଭ ମାଟର, କାହିଁ ସେ ବିବାହ ହେଲା, କଣ ହେଇଗଲା, ଇଏ ହେଇଗଲା, ସେ ବଦନ କହିଲ ନାଇଁ ଠିକ, ତାର ସ୍ଥିତି ହିସାବରେ ସେ ଯାଉ ଭଜନ କରୁ, ବର୍ତ୍ତମାନ ସବୁ ଆଚାର୍ଯ୍ୟ ମାନଙ୍କ ବାଣୀ ପଡିଲା ପରେ ଆରେ ଆରେ ସତ କଥା ଯାଉ, କିନ୍ତୁ ମନେ ରଖିବା ଦରକାର ସେ ଯେ ଠିକ କାମ କଲା ବୋଲି ଆମେ କହିପାରିବାନି, ଯେ ସାଧୁ ହେଇଛି ସେ ଭୁଲ କାମ କରୁଛି ବା ଯେ ବିବାହ ହେଇଛି ଠିକ କାମ କରୁଛି, ତା କାହାକୁ ଠିକ ଭୁଲ ବୋଲି କିଛି କହିହବନି। କିଏ ହିଁ ଯିଏ ହିଁ ଆଚାର୍ଯ୍ୟଙ୍କ ପ୍ରିନ୍ସିପାଲ ହିସାବରେ ରହି ବଞ୍ଚିପାରିବ ସେ ହିଁ ଠିକ, ତୁମେ ସାଧୁଗୁରୁଙ୍କ ନିୟମ ହିସାବରେ ନ ଚାଲିପାରିଲେ ଯୋଉ ଜୀବନ ରହିଲେ ଭୁଲ, କାହିଁ ସବୁ ଜୀବନରେ ଫାସିଲିଟି ଅଛି ଆଉ ସବୁ ଜୀବନରେ ରୁଲ୍ସ ଆଣ୍ଡ ରେଗୁଲେସନ ଅଛି, କିନ୍ତୁ ସବୁ ଜୀବନ ଗୋଟେ ଅପରଚ୍ୟୁନିଟି, ଏଇଟା ଗୋଟେ ସୁଯୋଗ, ଯେମିତି କୁହନ୍ତି ନା ଗୋଲ୍ଡେନ ଚାନ୍ସ, ଏ ବାବୁଲେ ଖେଳିଛ ଏଇଟା, ମୁଁ ଛୋଟ ବେଳେ ଖେଳିଛି ଥର ଦୁଇ ଥର, ଏ ଯୋଉ ନା ସେ ଯୋଉ ରିଙ୍ଗ ପକାନ୍ତି ମ, ଏ ଛୁଆଟି ବେଳେ ମୁଁ ତ ଏଇଟା ଜାଣିନଥିଲି, ଆମେ ସବୁ ହଷ୍ଟେଲରେ ରହୁ, ଆମେ ତ ଆସୁ ସାଙ୍ଗ ପିଲାଗୁଡ଼ାଙ୍କ ସାଙ୍ଗରେ ଯାଉ ସେ ଦୁର୍ଗା ପୂଜାକୁ, ଥରେ ଥରେ ମୁଁ ଯାଇଛି ମନ ପଡ଼ୁଛୁ, ଛୋଟ ଦୁର୍ଗା ପୂଜା ବର୍ଷା ଦିନ ତ, ଆଉ ବର୍ଷା ଦିନରେ ବିଲ ଭିତରେ ସେ ପାଣ୍ଡ ବସିକି ସବୁ ମେଢ ହୁଏନି କି ସବୁ, ତୁମର ଏଠି ନାଇଁ ହଉ, ତୁମର କଣ ଅଛି କିଛି ନା, ତୁମର କୋଉଠି ମେଢ କାହିଁ କଣ, ସେ ଗୋଟେ ଜାଗାରେ ହଉଛି ନା, ସବୁ ଆଗରୁ ଆମେ 20 କିଲୋମିଟର 25 କିଲୋମିଟର ଚାଲି ଚାଲି ଯାଉ, ଏ ମେଢ ଚାଲା ଦେଖିବା ସେ ମେଢ ଚାଲା ଦେଖିବା ସବୁ ଯାଉ ଯାଉ, ମୋର ସବୁ ମନେ ଅଛି ସବୁ, ବହୁତ ସୁନ୍ଦର ମେଳା ହବ ସେ ବଡ ବଡ ସବୁ, ଆଉ ଗୋଟେ ଦିନ ସକାଳୁ ବାହାରିକି ଯିବ, ତାପରେ ବୁଲି 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 ଆଇଲୁ ରାତି 10:11 ଛୁଆ ସବୁ 5-10 ଜଣ ବାହାରିକି ଯିବେ, ଗାଁର ଲୋକ ସବୁ ଯିବେ, ସେ ସବୁ ରିଙ୍ଗ ଖେଳ ହୁଏ, ବିସ୍କୁଟ ହେଲେ ଗୋଟେ କଣ ଆପ୍ରୋ, ହଁ ଆପ୍ରୋ ବିସ୍କୁଟ ଲାଇଭ୍ ବଏ ସାବୁନ, ଆପ୍ରୋ ବିସ୍କୁଟ ଲାଇଭ୍ ବଏ ସାବୁନ, ସନ୍ଲାଇଟ୍ ନା ଲାଇଭ୍ ବଏ ହେଇଥିଲା ଥିଲା ଲାଇଭ୍ ବଏ ସନ୍ଲାଇଟ୍ ସାବୁନ, ଆଉ ଗୋଟେ କଣ ସବୁ ଥୁଆ ହେଇଥିବେ ଥାକ ଥାକ ହେଇକି, ତାକୁ ତୁମେ ରିଙ୍ଗ ପକେଇବ କିଣିବ ଟଙ୍କାଟେ କେତେଟା 20 ପଇସା 5 ପଇସା ପକେଇବ, ଯୋଉଟା ପକେଇବ ସେଟା ତୁମର ହେଇଯିବ, ନହେଲେ ରିଙ୍ଗ ଗଲା ଦେଖିଛ ନା, ସେ କେମିତି ଆଉ ତୁମେ ନଇପାରିବନି, ନହେଲେ ସେ ରିଙ୍ଗଟା କ୍ୟାନସଲ ହେଇଗଲା, ନଇପାରିବନି, ସେ ଗୋଟେ ବାଡ଼ ବାନ୍ଧି ଦେଇଥିବ, ମୋର ଛୁଆଟି ବେଳେ ମୋର ମନ ପଡ଼ୁଥିବେ, ସେଠି ସେ କେତେ ସାବଧାନ ଲେଖେ ଖେଳେ, ପଇସା ଦେଇକି କିଣିବ ସେ କେମିତି ପକେଇବ, କିନ୍ତୁ ଆପଣ ବିସ୍କୁଟ ମଝିରେ ପଡ଼ିଗଲେ ସେଟା ତାର ହେଲା, ସେ କେମିତି ପକଉ ଦେଖୁଛ ନା, କେମିତି ଚାଲାକ ହେଇକି ପୁରା ଜଗିକି ଛକିକି ଚଳିବାକୁ ପଡିବ, ବାଜିଗଲା ଦି ବାଜିଗଲା, ସବୁ ଜୀବନରେ ସେଇଭଳିଆ ପୁରା ସାବଧାନ ହେଇକି ତୁମକୁ ରିଙ୍ଗ ପକେଇବାକୁ ପଡିବ, ଯଦି ପାଇଗଲ ତ ବାସ ମିଳିଗଲା ଆଉ ଡବଲ ଆଉ 5 ଟଙ୍କା ଦେଲ 20 ଟଙ୍କା ପାଇଲ ଆଉ କଣ, ସେଭଳିଆ ଆଉ କଣ, ସେ କଣ ଖାଲି ଦଉଛି ତୁମକୁ, ତୁମେ ପଇସା ଦେବ ପୁଣି ରୁଲ୍ସ ରେଗୁଲେସନ ରଖିଦେଇଛି, ଏମିତି ପକେଇବ ଏମିତି କରିବ ହାତ ବାହାରକୁ ଆସିପାରିବନି, ସେ କହିନି ସେ ତା ଭିତରେ ରହି ଛାଡ଼ିବ ତୁମେ, ଆଉ ଯଦି ପୁଣି ଟିକେ କରୁକୁ ରହିଲା ସେ ହେଇପାରିବନି, ତା ଦେହରେ ଲାଗିଲେ ବି ହବନି, ତା ଭିତରେ ପଡିବାର ଅଛି, ମଝିରେ ପଡିବାର ଅଛି, ସେଭଳିଆ ଆଉ କଣ ଜୀବନରେ ସବୁ ଜାଗାରେ ଗୋଟେ ବାଜି ଖେଳ ଜୀବନ କୋଉ ଜିନିଷ, ବିବାହଟା ଗୋଟେ ବାଜି, ତମ ଭଲ ଝିଅଟେ ମିଳିବାର ଅଛି, ସେ ଗୋଟେ ବାହା ହେଇସାରିଲା ପରେ ଉତ୍ପାଦନ କରିବାର ଅଛି, ତୁମେ ଯେମିତି ଖୋଜୁଛ ଫେସିଲିଟି ସବୁ ଫେସିଲିଟି ମାୟା ସେମିତି ଦବ, ତାର ବି କଣ୍ଡିସନ ରହିବ, ସବୁ ଜୀବନ ଜୀବନର ଗୋଟେ ବାଜି, ପୁଣି ବିବାହ ଭଲ ଭଗବାନ ଦେହରେ ଭଲ ଝିଅଟେ ମିଳିଗଲା, ତମକୁ କୋପରେଟ କରୁଛି, ଗୋଟେ ସନ୍ତାନ ହେଲା, ସିଏ ଗୋଟେ ଭଲ ପୁଣି ହବାର ଅଛି, ସିଏ ଯଦି ଭଲ ନ ହେଲା ତମ ଦୁଇ ଜଣ ଯାଙ୍କ ଜୀବନ ଗଲା, ଠେଲା ପେଲା ଲାଗିବ ନା, ଆଉ ଦେଖି ନାଇଁ ସବୁ କଣ ହୁଏ, ତୋ ନା କି ମୋ ଛୁଆଟା ନଷ୍ଟ ହେଲା, ତୋ ମାଟା ଦେଖିଲାନି, ମା ବାପଟା ଦେଖିଲାନି, ସିଏ ଗୋଟେ ବାଜି ଚାଲିବ, ବାଜିଟା ଗୋଟେ ଜୀବନ ଗୋଟେ ବାଜି ନା, ତୁମେ ଦେଖୁନା ସେଟା, ପୁଣି ଝିଅ ବାହାର ଯଦି ଭଗବାନ ଦେହରେ ଝିଅକି ପୁଅର ଗୋଟେ ବାହାଘର ହେଇଗଲା, ଯଦି ପୁଅର ଭଲ ବୋହୁ ନ ପଡିଲା ସିଏ ଗଲା, ଆଉ ଝିଅକୁ ଯଦି ଭଲ ଜ୍ୱାଇଁ ଗୋଟେ ନ ମିଳିଲା ସିଏ ବି ଗଲା, ସବୁ ବାଜି ବାପା ରିଙ୍ଗ ଖେଳ ଚାଲିଛି, ମଝିରେ ପକେଇବାର ଅଛି, ସାଇଡ ଲାଗିଲେ ହବନି କିଛି, ନହେଲେ ଯାହା କିଣିଥିବ ସିଏ ବି ଗଲା, ଜୀବନରେ କେଉଁଟାକୁ ସୁବିଧା ହବନି, ଗୋଟେ ଇଜି ଲାଇଫ ଗୋଟେ କୌଣସି ଜିନିଷ ନୁହେଁ, କିନ୍ତୁ ଏଠି ଗୋଟେ ଜିନିଷ ରହିଛି କଣ, ସାଧୁ ଜୀବନ ଏଟା ଗୋଟେ ବଡ ଫେସିଲିଟିସ ରହିଛି, ଚାନ୍ସ ତୁମକୁ 100% ତୁମେ ଗୋଟେ ୟୁଟିଲାଇଜ କରିପାରିବ, ଟ୍ରାଏ କରିପାରିବ, 100% ଟ୍ରାଏ କରିବ, ଯେଉଁଥିପାଇଁ ତୁମର ଟାଇମ ଅଛି, ଏନର୍ଜି ଦେଇପାରିବ, ସେଠି କଣ ତୁମର ଇଚ୍ଛା ଥିଲେ ବି ଟ୍ରାଏ କରିପାରିବ ନାହିଁ, ଗୋଟେ କାମ ଝମେଳାଟା ଆସି ପହଞ୍ଚିବ, ଆଉ ଇଚ୍ଛା ହଉଥିବ ଅଧିକା ଭଜନ କରି କେମିତି ମାୟା ମୁକ୍ତ ହେବି କଣ କରିବି, ରେସ୍ପନ୍ସିବିଲିଟି ବଢି ବଢିକା ଯାଉଥିବ, ହଁ ଜନ୍ମ ଦେଇଛି ଛୁଆଟାକୁ ଆଉ ଘରେ ଆଜି ଡିଷ୍ଟର୍ବାନ୍ସ ହେଲା ଭଲ ମନ୍ଦ ହେଲା, ଫେସିଲିଟି ଏଇଟା ଅଛି, କିନ୍ତୁ ମନେ ରଖିବାକୁ ପଡିବ ସବୁ ଜୀବନରେ ଯିଏ ଯୋଉ ସ୍ଥିତିରେ ରହୁଥିବ ସେ ଗୋଟିଏ ତୁମ ଜିନିଷ ସାହାଯ୍ୟ କରିବ, ଆଚାର୍ଯ୍ୟଙ୍କର ଆନୁଗତ୍ୟ, ଆଚାର୍ଯ୍ୟଙ୍କର ଉପାସନା, ତାଙ୍କର ନିୟମ, ସେଠି ପାଳନ କରିପାରିଲେ ତ ଠିକ୍ ସେ ରହିବ, ନହେଲେ ସବୁ ଜୀବନରେ ଅସୁବିଧା ଅଛି, ଆଉ ଏ ଜୀବନରେ ଏଇଟା ପାଳନ କରିବା ପାଇଁ ଗୋଟେ ଚାନ୍ସ ରହିଛି, ଯେମିତି ଜଣେ ଷୋଳମାଳା କରୁନି ଗ୍ରସ୍ତ ଜୀବନ ଆଉ ପାରିବନି, ସେ ଠିକ୍ ଟାଇମ୍ରେ ନ କରିପାରିଲା ଆଉ ତାର ସମୟ ନାହିଁ, ଟାଇଡ଼ ହେଇଥିବ ଆସିଲା ବେଳକୁ କରିପାରିବନି, ଆଉ ସକାଳୁ ପିଲା ଛୁଆ ଉଠିବା ପୂର୍ବରୁ କାମ ପୂର୍ବରୁ ଯଦି ନ ସାରିଛି ରାତିକି ଯେ ମାଆଟା କରିପାରିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ, ଘରେ ଆସି ପହଞ୍ଚିଲା କହିବ ଚାଳ ନାହିଁ ଡାଲି ନାହିଁ ଏଟା ନାହିଁ ସେଟା ନାହିଁ, ଛୁଆର ଝେଡ଼ା ହେଇଗଲା ଭଲ ମନ୍ଦ ହେଇଗଲା, ବାବାଜୀରେ ସେ ଜିନିଷଟା ନାହିଁ, ବାବାଜୀରେ ସେ ଜିନିଷଟା ନାହିଁ, ସେ ଯେତେବେଳେ ଚାହିଁବେ ତ କରିପାରି ତା ସେବା କରିଦେଲେ ତାର ଦିନମାନ ରହିଲା, ତାକୁ ଟ୍ରେନିଂ ଦରକାର, ତାକୁ ଅଣ୍ଡିଆ ବଳଦକୁ କଣ ଦରକାର, ଅଣ୍ଡିଆ ବଳଦ ଅଣ୍ଡିଆ ବଳଦ ଯୋଉ ଆମର ରହିଛି ଅଣ୍ଡିଆ ବଳଦକୁ କଣ କରିବା ଦରକାର, ଦିଟା କାମ ନ କଲେ ସେ ମଲା, ତା ଖାଲି ଛାଡ଼ିଦେଲା ମାନେ ସେ ଅଳ ଶୁଆ ହେଇକି ସେ ଗଲା ବେକାର, ତା ରୋଗା ଅଣ୍ଡିଆ ବଳଦ କଣ ଘାସ ମୁଠା ଦଉଥିବ ପଛୁଆ ବାଟ ବୁଥିବ, ହଁ ବୁଝିବ ନା, ତମ ମୁହଁରେ କଣ ଅଣ୍ଡା ଖାଇବାକୁ ଦେଇଦବ, ମୋର ଦାନା ଦେଇଦବ ପଛୁଆ ଆଚାଲ ଆଗ ଚାଲ, ସାଧୁ ଜୀବନ ଏତିକି କେବଳ ଦରକାର, ସେତିକି ନିୟମ ମିଳିଲେ ତୁମେ କଣ ଯୋଉଠି ଜିନିଷ କରୁନ ସେଟାକୁ କରିବା ପାଇଁ ତୁମ ସମୟ ଅଛି, କେବଳ ଶକ୍ତିଟା ଅଛି, ତୁମେ କେବଳ ଆପଟଟାକୁ ଦେଇପାରିବ, କିନ୍ତୁ ସେଠି ହେଇପାରିବନି, ସେଠି ତ ନାଇଁ ସମୟ ନାହିଁ, ପୁରା ଟାଇଟ୍ ଆଉ ଟାଇଟ୍, ଯଦି ବହୁତ ଜଣେ ରେଗୁଲେଟିଭ ଗ୍ରସ୍ତ ଜୀବନରେ ଆଉ ବହୁତ ସିରିୟସ ପୁରା ଗୁରୁ କୃଷ୍ଣଙ୍କ ସହିତ ଜାଗନ୍ତି, କଙ୍କଡା କଙ୍କଡା ଗୋଡ ଯେମିତି ଧରନ୍ତିନି, କଙ୍କଡା ଦେଖିଛ ତା ଗୋଡ ଯେମିତି ଧରିନବ, ଜନ୍ଦା ଜନ୍ଦା ଦେଖିଛ ନା, ଜନ୍ଦା ଛୋଟ ଛୋଟ ଜନ୍ଦା କାମୁଡ଼େ, ସେ କାମୁଡ଼ିବ ମାନେ କଣ ହବ, ସେ ବିନ୍ଧିବ କଣ, ଛାଡ଼ିବନି ତ, ଆଉ ତା ପଛ ଟାଣିକି ଛିଡ଼େଇ ଦେବ ତା ପଛ ପଟକୁ, ସେ ତା ବି ଛାଡ଼ିବନି, ତା ମୁଣ୍ଡଟା ରହିବ, ସେ କାଇ କାଇ ଯୋଉ ଜନ୍ଦା, ସେଇଭଳିଆ ଯିଏ ରହିବ ଗ୍ରସ୍ତ ଜୀବନ, ଯିଏ ସାଧୁ ଗୁରୁଙ୍କୁ ଧରିକି ତାଙ୍କ ପ୍ରିନ୍ସିପଲ ତାଙ୍କ ସେବାକୁ ଧରିକି ରହିପାରିଲା, ସେ କେବଳ ବଞ୍ଚିବ, ଆଉ ସାଧୁ ଜୀବନ ବି ସେୟା, ସାଧୁ ଜୀବନର ଫାସିଲିଟିଜ ଅଛି, ତାଙ୍କୁ ଚଲେଇବାର ଅଛି, ଏକୁଟିଆ ଚାଲି ହବନି, ଏକୁଟିଆ କୌଣସି ଜୀବନ ଚାଲି ହବନି, ଏକୁଟିଆ କୌଣସି ଜୀବନ, ହାୟର ପ୍ରିନ୍ସିପଲଟା ସବୁବେଳେ ଗୋଟେ ମୁଣ୍ଡ ଉପରେ ତୁମର ବୋଝ ଭଳିଆ ରହିବା ଦରକାର, ମୁଣ୍ଡରେ ତ ସଂସାର ଲୋକର ମୁଣ୍ଡରେ ବୁଝ କଣ କଣ ଭାବିଲେ ବୁଝ କଣ, ପୁଅ ବାହାରଟା କେମିତି ହବ, ଝିଅ ବାହାରଟା ସରିଗଲା, ସେଟା ସରିଯିବ, ପୁଣି ପ୍ରତିଦିନ ଗୋଟେ ବୁଝ ନା, ଆଉ କୋଉଦିନ ଫାଙ୍କା ଅଛି କି, କୋଉଦିନ ଫାଙ୍କାରେ, କୌଣସି ଗୋଟେ ଦିନ ନାହିଁ, ତୁମେ କୋଉ ତୁମେ ଯାଇ ତୁମେ କୁଆଡେ ମାୟପୁର ଯାଇଥିବ ବୃନ୍ଦାବନ ଘରେ ଘରେ ଫୋନ ପହଞ୍ଚିବ, ହେଇ ଇଲେକ୍ଟ୍ରି କାଟା ଦେଖୁନା, ଆସୁଛନ୍ତି ବରହମପୁର ସେପଟେ ଦେଖୁନା, ହେଇ ଲାଠି ଟାଙ୍କି ଫାଟିଗଲା, ହେଇ କରେଣ୍ଟ ପଳେଇଗଲା, ହେଇ ଆଜ୍ଞା ମଟର ଖରାପ ହେଇଗଲା, ସମସ୍ତଙ୍କର ଗୋଟେ ବହୁତ ବଡ, କେଉଁଠି ଶାନ୍ତିରେ ରହିପାରିବନି, ଯୁଆଡେ ଯାହା ସବୁବେଳେ ଗୋଟେ ଲାଗିଥିବ, ସେଠି ରେସ୍ପନ୍ସିବିଲିଟି ଜଣେ କ୍ୟାରି କରୁଛି, ସେଠି ଜଣେ ସେଠି ଗୃହର ଗୃହପତି, ତାକୁ ସେଥିପାଇଁ କହିଛନ୍ତି ଗୃହପତି, ଗୃହପତି ଘରର ପତି, ସ୍ତ୍ରୀର ପ୍ରତିଟାକୁ ନ କହିକି ସେ ଗୃହପତି ବୋଲି କୁହାଯାଏ, ଦେଖୁନ ସଂସ୍କୃତ ପଢିନି ଭାଗବତରେ କଣ ଅଛି, ଗୃହପତି ଗୃହପତି ଆଗତେ ସ୍ୱାମୀ ଗୃହପତି କୁହାଯାଏ, ସ୍ୱାମୀ ଆସିଲେ ଠିଆ ହବ ସ୍ତ୍ରୀ, ସେ ଚେୟାର ବସିପାରିବନି, ଗୃହପତି ଆଗତେ ଉତ୍ଥାନ, ସମୟ ଆସିଛ ଠିଆ ହେଇପଡ଼େ ଚେୟାର, ସେ ଚେୟାର ବସି କହିବେ ହଁ ସମୟ ଆଇଲା ଆଇଲା, ନାଇଁ ଠିଆ ହବ ସମ୍ମାନ ଜଣେଇବ। ଗୃହପତି, ସ୍ୱାମୀ ଗୃହପତି କୁହାଯାଏ, ଘରର ପ୍ରତି। ଗୃହପତି ମାନେ କେବଳ ସ୍ତ୍ରୀର ପ୍ରତି ନୁହେଁ, ପୁରା ଟୋଟାଲ ଜିନିଷର ସେ ପ୍ରତି। ରେସ୍ପନ୍ସିବିଲିଟି କେତେ, ବହୁତ ରେସ୍ପନ୍ସିବିଲିଟି। କୌଣସି ଜୀବନରେ ତୁମେ ଚିନ୍ତା କରନି ଜୀବନଟାକୁ ମୁଁ ଗୋଟେ ଏମିତି ଖେଳି ଖେଳିକି ଆରାମସେ କଟେଇଦେବି, ନାଇଁ ନାଇଁ। ସବୁଥିରେ ସବୁଥିରେ ରିଙ୍ଗ ଖେଳ, ମୋର ମନ ପାଇଲା ଉଦାହରଣଟା ରିଙ୍ଗ ଖେଳ, ତାପରେ ବିସ୍କୁଟ ଦେଖିଲାକୁ ଭଲ ଲାଗୁଛି ନାଇଁ କି, ବିସ୍କୁଟଟା ଦେଖିଲାକୁ ଭଲ ଲାଗୁନି ନା ବିସ୍କୁଟ, ତାପରେ ବିସ୍କୁଟ ଲାଇଫ ବଏ ସାବୁନ ଏଟା ସବୁ, ଆଉ ଏଇ ଯୋଉ ଏଗୁଡା ଥିବ ଏ ମନ ପଇଲା, ସେ ଯୋଉ ସାବୁନ କେସ୍ ବୁଝିବ ନା, ସାବୁନ କେସ୍ ଗୁଡା ତୁମର ତୁ କଣ ମନରେ ମୋର ସବୁ ଗୁଡା ଆଉ ବୁଲିଲେଣି କିଛି, ଏଇଟା ସାବୁନ କେସ୍ ଗୁଡା ଥିବ, ଏଗୁଡା ସବୁ କେତେ ଜିନିଷ ଥାଏ, ଦେଖିବାକୁ ଜିନିଷଟା ଭଲ ଲାଗୁଛି କିନ୍ତୁ ମଝିରେ ପକେଇବାର ଅଛି ନା, ଆଉ ମଝିରେ ପକେଇବାର ଅଛି, ଦେଖିବାଟେ ଭଲ ଲାଗୁଛି, ଆମ ଇଚ୍ଛା ହଉନି କି ଆମର ବିଷୟଟା ଆଣି ଆସିଛି, ସବୁ ଜିନିଷ ବାବାକୁ ଭଲ ଲାଗୁଛି, ହଉ ନା ମଝିରେ ପକେଇବାର ଅଛି, ବାବାଜୀ ହଉ ଭଲ ଲାଗୁଛି, ଭଲ ହଁ ବାବାଜୀ କିଏ ମନା କରୁଛି ତତେ, ପକେଇବାର ଅଛି ମଝିରେ, ଲଟେରୀ ତ ଲଟେରୀ ଉଠେଇ ପାରିଲେ ବାପା ଗଲା, ଆଉ ନହେଲେ ତ ଗଲା, ଆଉ ନହେଲେ ଗଲା ସବୁଆଡେ ତମେ ଟାଣିଟୁଣି ଘୁଷି ଘୁଷାରି ଘୁଷାରି ହଉଥିବ, କିନ୍ତୁ କ୍ଷତି କିଛି ନାହିଁ ଏଥିରେ। ଯେ ଗୋଟେ କର୍ମୀ ଜୀବନ ଭଳିଆ ଆମର ଗୋଟେ ଜୀବନଟା, ଏଟା ଗୋଟେ ଆମେ ହାୟର ଜିନିଷ ପାଇଁ ଏଟା କହୁଛେ, କିନ୍ତୁ ଗୋଟେ କର୍ମୀ ଜୀବନ ଭଳିଆ ଯେ ଆମ ଜୀବନଟା ଗୋଟେ ମିଜରେବୁଲ ହେଇଗଲା ଏମିତି କିଛି ନଷ୍ଟ ନାହିଁ, କିନ୍ତୁ ସବୁବେଳେ ଗୋଟେ ମନେ ରଖିବାକୁ ପଡିବ ଆମେ ଗୋଟେ ହାୟର ପର୍ପୋଜ ପାଇଁ ଆସିଛେ, ଭକ୍ତ ହେଇଛେ ଆମେ ଗୋଟେ ଉନ୍ନତ କଣ କୁହାଯିବ ସ୍ୱାଦ ପାଇଁ, ଉନ୍ନତ ଉଦ୍ଦେଶ୍ୟରେ ଭକ୍ତ ହେଇଛେ। ଜଣେ ଗୋଟେ ଭଲ ଗୃହସ୍ଥ ବି ହଉଛି, ତମେ ଗୋଟେ ଭଲ ଗୃହସ୍ଥ ହୁଅ, ସେଟା ଗୃହସ୍ଥ ସେଥିପାଇଁ କହିଲା, ସେଠି ଗୋଟେ ଉପାସନାର କେନ୍ଦ୍ର ହଉ, ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ ହିସାବରେ ତମେ ଚାଲ କିଛି କ୍ଷତି ନାହିଁ। ଧର୍ମଚାରୀ ହଉଛି ତାଙ୍କ ଗୋଟେ ଭଲ ସାଧୁ ହୁଅ, ଶରଣାଙ୍ଗତ ହେଇ ତୁମ ସ୍ଥିତି ହିସାବରେ ରୁହ, ତ ଯେଉଁ ଜୀବନ ରହୁଛ ମନ ରଖିବାକୁ ପଡିବ ତୁମକୁ ସେ ମଝିରେ ପକେଇବାକୁ ପଡିବ ରିଙ୍ଗଟା, ତା ତୁମେ ୱିନ୍ କଲ। ଆଉ ତୁମେ ଭାବନି ଗୋଟେ ରିଲାକ୍ସ, ଆମକୁ ବ୍ରହ୍ମଚାରୀ ମାନେ କେବଳ ସେମାନେ ସବୁ ଷ୍ଟ୍ରିକ୍ଟ ପ୍ରିନ୍ସିପଲ ଫଲୋ କରିବେ, ସାଧାରଣ ଲୋକଙ୍କର ଆଇଡିଆଟା ଏଇଆ ନା, ଆଉ ବ୍ରହ୍ମଚାରୀଟା ଭୁଲ କରିଦଉଛନ୍ତି ସେମିତି ଏମିତି କରୁଛନ୍ତି, ସେମାନେ ଏମିତି କରୁଛନ୍ତି, ଠିକ ଅଛି, ବ୍ରହ୍ମଚାରୀମାନଙ୍କ ପାଇଁ ଯେମିତି ନିୟମ ଅଛି ଗ୍ରସ୍ତମାନଙ୍କ ପାଇଁ ସେମିତି ବି ନିୟମ ଅଛି, ସେମିତିକି ନିୟମ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ସମାନ ନିୟମ। ଆଉ ସବୁବେଳେ ମନେ ରଖିବାକୁ ପଡିବ ଆମ ଜୀବନର ଯେତେ ପ୍ରକାର ସମସ୍ୟା ରହିଛି କେବଳ ଶୁଦ୍ଧ ଭକ୍ତମାନଙ୍କ ପ୍ରତି ଆସକ୍ତି, ତାଙ୍କ ପ୍ରତି ସମର୍ପଣ, ତାଙ୍କୁ ଜୀବନ ବିକିଲେ ହିଁ ତୁମେ ଯେଉଁ ଅବସ୍ଥାରେ ରୁହ ତାଙ୍କ କୃପା ଦ୍ୱାରା ହିଁ ତୁମେ ସୁରକ୍ଷିତ ହେଇପାରିବ। ମାନେ କୌଣସି ଜୀବନ ସହଜ ନୁହେଁ, କାହିଁକି ସହଜ ନୁହେଁ, ସ୍ଥିତିଟା ଭଲ ଲାଗୁଛି, ପୋଲିସ ଅଫିସର ପାଇଁ ଭଲ ଲାଗୁଛି ନା ନାଇଁ, ବାବୁ ପୋଲିସ ଅଫିସର ମୁଁ ହେବି, ପୋଲିସ ଅଫିସର ଭଲ ନା ଖରାପ, ଡାକ୍ତର ଡାକ୍ତର ପୋଲିସ ଅଫିସର ଚାକିରିଟା ଭଲ ନାହିଁ। ଏ ଛୁଆଟେ ବେଳେ ମୁଁ ସବୁ ବୁଢ଼ୀ ଗୋଟେ କୁହେ, ସେଟା ଆମର କଣ ହୁଏ ମୁଁ ଜାଣିନି, ସେ କୁକୁରଟା କୁହେ ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସି, କୁହନ୍ତିନି ଲୋକ, କିନ୍ତୁ ଓଡ଼ିଆରେ କେହି ତାକୁ ଝିଅ ଦେବେନି, ଆଗରୁ ପୁରୁଣା କାଳିଆ ଲୋକ ପୋଲିସ କି ଝିଅ ଦେବି ଦେବିନି, କାହିଁ କହିଲ ଡାକ୍ତରକୁ ଝିଅ ଦେବି ଦେବିନି, କାହିଁକି ଓକିଲକୁ ଝିଅ ଦେବି ଦେବିନି, ପୁରୁଣା କାଳିଆ ଲୋକ ତୁମେ ତ ଜାଣିନ ଭାବିଲ 70 ବର୍ଷ ହେଲେ ତୁମେ ଜାଣିନ, ମୋର ଛୁଆଟି ବେଳେ ମୁଁ ଏଇଟା ଶୁଣିଛି, ମୋର ମନ ଲସ ହଉଛି, କାହିଁ କହିଲ ପୋଲିସ କି ଝିଅ ଦେଲା ମାନେ ତା ଝିଅ ତା ଜୀବନ ବେକାର, ଆଜି କ୍ୟାସ୍ ପଡ଼ିଲା ପୋଲିସ ଡ୍ୟୁଟି କେତେବେଳେ ରାତି ନାଇଁ, ଯେତେବେଳେ ଡକାର ଆସିବ ଦୌଡ଼ିବେ, ସିଫ୍ଟ କଣ ଅଛି କିଛି ସିଫ୍ଟ ନାହିଁ, ପୋଲିସ ବଡ଼ ଯୋଉ ଆମର କଣ ରହୁଛନ୍ତି ଆମର ଯୋଉ ଇନଚାର୍ଜ ଥାନା ତାଙ୍କର କିଛି ସିଫ୍ଟ ନାହିଁ, ଯେତେବେଳେ ଆଜି ଗୋଟମ ଲାଗିଗଲା ଆଜି କିଏ ରାସ୍ତା ଉଠିକି ହେଲା ଦୌଡ଼ିବେ, ସେ ଘରେ ତା ଚୁଲା ଥାଉ ଗ୍ୟାସ ଥାଉ କି ନ ଥାଉ ସେ ରାତି ବାହାରେ ଆସିବ ଗୋଟେରେ ଆସିବ, ଡକ୍ଟର ଡକ୍ଟର ସେୟା ହେ କବାଟ ବାଡ଼େଇବେନି, ସକାଳୁ କବାଟ ଖୋଲିଲା ବେଳକୁ ସ୍ତ୍ରୀ ଗୋବର ପାଣି ପକେଇଲା ବେଳକୁ 30 ଲୋକ ଲାଇନ ଲାଗିଥିବେ, ଘଣ୍ଟେ ଆସ ଖାଇକି ଯାଅ, ହେର ଆମର ଅପରେସନ କେସ୍ ପଡିଛି, ସେ ତ ସେ ବାହାର ଲୋକ ସେବା କରିକି ତାର ଗଲା, ସେ ସ୍ତ୍ରୀ କଥା କଣ ବୁଝିବ, ସେ ପୁରୁଣା କାଳିଆ ଲୋକ କୁହନ୍ତି ଝିଅ ଡକ୍ଟରକୁ ଦେବିନି କି ଓକିଲକୁ ଦେବିନି, ତା କଥା ସବୁ ତା ମୁଣ୍ଡ ସବୁବେଳେ ଗରମ ଓକିଲ ମୁଣ୍ଡ, କାହିଁ ସବୁ ଝଗଡା କେସ୍ ତାର କତିର, ସେ ଖାଲି କଣ ଫାନ୍ଦ କରୁଥିବ ଇଏ କିଏ କମ ଗଲା ଇଏଟା ସେମିତି ଗଲା ତାକୁ ଖସେଇବା ଆକୁ ଖସେଇବା ତା କତିରେ ଘରେ ଲାଇନ ଲାଗିବେ, ଚାକିରି ଲୋକ ଲୋକ କଣ କୁହନ୍ତି ସବୁଠୁ ଜେଣ୍ଟଲ ସର୍ଭିସ ହେଲା ମାଷ୍ଟର ଶିକ୍ଷକ, ତାର ଟାଇମ ହିସାବରେ କାମ କଲା ଛୁଟି ତାର ରହିଛି, ସବୁ ମାଷ୍ଟର ଚାକିରି ଭଲ ଚାକିରି ନା, ଲୋକମାନେ ସବୁ କୁହନ୍ତି, ଆଉ ଏସବୁ ଗାଉଲିଆ କଥା, ମୁଁ ଭକ୍ତି କଥାରେ କହୁନି, ଏଇ ଜିନିଷଟା ମୁଁ ତୁମକୁ କହିଲି, ଚାକିରି କରିବା ପାଇଁ ଭଲ ଲାଗୁଛି ପୋଲିସ ଚାକିରିଟା, ଚାକିରିଟା ଭଲ କିନ୍ତୁ କେତେ ରିସ୍କି ଅଛି, ଜବ୍ଟା କେତେ ରିସ୍କି, ଟିକେ କଣ ହେଇଗଲା ମାନେ ଏକାଥରେ ସସ୍ପେଣ୍ଡ, ଏ ଯାଇଥିଲି ସେ ଗୋଟେ ଗୋଶାଳା ଦେଖିବା ପାଇଁ, କଟକ ଭାଗବତ କେତେବେଳେ ସେ ପୋଲିସ ଅଫିସରଟା ସେ ଆମ ପ୍ରଭୁ ଜଣେ ଅଛନ୍ତି ପୋଲିସ ଥିଲେ ସେ ତାଙ୍କର ସାଙ୍ଗ ସିଏ ଅଛନ୍ତି ଥାନା ଜଗତପୁର ଥାନା ଇନଚାର୍ଜ ସେ କହିଲା ଆସ ମୁଁ ଦେଖେଇଦେବି ଗୋଶାଳା କୋଉଠି ଅଛି ମୁଁ ଯାଇଥିଲି ଗୋଶାଳା ଦେଖିବା ପାଇଁ ସେ ମତେ କହିଲା କହିଲା ବାବା ମୁଁ କଣ କରିବି ମୁଁ ଚାକିରି ଛାଡ଼ିଆ ନେଇ ଚାହୁଁଛି ମୋତେ ପାଗଳ କରିଦେବି ଦେଖୁନାହାନ୍ତି ମୁଁ ଆପଣଙ୍କୁ ଟାଇମ୍ ଦେଇଛି ଆପଣ ଆସି କାର୍ରେ ଠିଆ ହେଲେଣି ହେଇ ଆଜ୍ଞା ଦେଖନ୍ତୁ ମାଡ଼ପିଟ ଲାଗି କୁଆଡ଼େ ଆସିଛନ୍ତି ଆଜ୍ଞା ମୁଁ ଚାକିରି ଛାଡ଼ିବା ପାଇଁ ଚାହୁଁଛି ମୁଁ ଗଭର୍ଣ୍ଣମେଣ୍ଟ ଛାଡ଼ୁନି କାହିଁକି ଆଜ୍ଞା ଜବରଦସ୍ତି ଛାଡ଼ି ପେନ୍ସନ୍ ମିଳିବନି ହେ ପାଗଳ ମୁଁ ହେଇଗଲିଣି ଏତେ କେସ୍ ଏତେ ଗଣ୍ଡଗୋଳ ଆଜ୍ଞା ଖାଇପାରିବେନି ଆପଣ ଶାନ୍ତିରେ ଆପଣମାନେ ରହିଛନ୍ତି ମଣିଷ କଣ କହୁଛି ମୁଁ ଚାକିରି ଗଣ୍ଡା ଚାକିରି ପକେଇ ଭାଇ ଯିଏ ଯେତେ ଯାହାକୁ ଯେତେ ଫେସିଲିଟି ରହିଛି ଯିଏ ଏତେ ଗୋଟେ ବଡ ଜିନିଷ ଚାହୁଁଛି ତା ପାଖରେ ସେତେ ରିସ୍କି ଅଛି ଜୀବନଟା କୌଣସି ଜିନିଷ ସହଜ ପାରିବ କାରଣ ସବୁବେଳେ ମନେ ରଖ ଆମର କର୍ମଫଳ ହିସାବରେ ଆମକୁ ସ୍ୱର ମିଳିଛି ଆମ କର୍ମଫଳରେ ସବୁବେଳେ ପଛରେ ଅଛି ତାକୁ କିଏ ଦୂର କରିପାରିବ ଆମେ ସେଇଟାକୁ ଭୁଲିବେ ଗୋଟେ ଜିନିଷ ପଛଟାକୁ ଦେଖୁନି ଖାଲି ଆଗଟାକୁ ଦେଖୁଛି ଆମର କର୍ମଫଳ ରହିଛି ନା ଆମେ ଗୃହସ୍ଥ ହୁଏ କି ବ୍ରହ୍ମଚାରୀ ହୁଏ କି ତୁମେ ଯାହା ଭାବିବ କର୍ମଫଳଟା ତୁମକୁ ସବୁବେଳେ କଣ କରିବ ତୁମ କର୍ମଫଳ ହିସାବରେ ତୁମ ବୁଦ୍ଧି ଜ୍ଞାନ ସବୁ ଘୁରେଇବ ତୁମକୁ ସେ କର୍ମଫଳଟା ଖଣ୍ଡନ କରିବା ଶକ୍ତି କାହାର ରହିଛି ଭଗବାନଙ୍କର ରହିଛି ଆଉ ଭଗବାନଙ୍କ ଶକ୍ତି ରହିଛି ଶୁଦ୍ଧ ଭକ୍ତ ତାଙ୍କର ନିୟମ ହିସାବରେ ଗଲେ ତାଙ୍କର କରୁଣା ଭଗବାନଙ୍କର କରୁଣା ଏ ପ୍ରାପ୍ତ ହେଲା ପରେ ଗୋଟେ ଜୀବନ କର୍ମଫଳ ଯିବ କର୍ମଫଳ କାହାକୁ ଛାଡ଼ିବନି ପ୍ରାର୍ଥଟା ବହୁତ ବଳବାନ ଆଶା କରିଦେଲେ କଣ ହବ ଆମର ଆଶାଟା ସବୁବେଳେ ରହୁଛି କାହା ସହିତ ଗୋଟେ ଉନ୍ନତ ଆଶା ରହୁଛି ଭଲ କିନ୍ତୁ ଏଇଟା ପରମାତ୍ମାଙ୍କ ସହିତ ପରମାଙ୍କ ଦ୍ୱାରା ସାଂକ୍ସନ ହବାର ରହିଛି ତାଙ୍କ ଦ୍ୱାରା ଅନୁମତି ପାଇବାର ଅନୁମୋଦନ ପାଇବାର ଅଛି ମାନେ ଭଗବାନ କଣ କହିଲେ ଉପଦ୍ରଷ୍ଟା ଅନୁମନ୍ତା ଉପଦ୍ରଷ୍ଟା ମୁଁ ସବୁ ଦେଖୁଛି ଅନୁମନ୍ତା ମୁଁ ଅନୁମନ୍ତା ମୋ ବିନା କିଛି କାମ ହବନି ଭର୍ତ୍ତା ଭୋକ୍ତା ମୁଁ ପୋଷଣ କରୁଛି ମୁଁ ବି ଭୋଗ କରୁଛି ଆଉ ମୁଁ ହଉଛି ମହେଶ୍ୱର କେତେଟା ଶବ୍ଦ ଲଗେଇଲେ ଦେଖ ଭଗବତ ଗୀତାଟି ଭଗବାନ କଣ ତାଙ୍କର ସୁପ୍ରିମାସିଟାକୁ ପୁରା ପ୍ରତିବାଦ କରିଦେଇଛି ଯିବ ସେଇଟାକୁ ଭଗବାନଙ୍କୁ ଜାଣିପାରୁନି ଆଉ ଆମକୁ ଭଗବାନ ଜାଣିଲେଣି ପାଆନ୍ତୁ ଭଗବାନ ଜାଣିଥିଲେ ଆଉ କାହିଁକି କେମିତି ମାଡ଼ପିଟ ଲାଗନ୍ତେ ବା ଏତେ ତା ସାଙ୍ଗରେ କଣ ଗଣ୍ଡଗୋଳ କେମିତି କଣ ବଡ ଏମିତି ତୁମେ ଦେଖେଇବ କଣ ତୁମେ କରିପାରିବ କେଡ଼େ କେଡ଼େ ଲୋକ ଗୋଟେ ମୁହୂର୍ତ୍ତ ଲାଗୁନି ସାଙ୍ଗେ ସାଙ୍ଗେ ପାରାଲିସିସ୍ ହାର୍ଟ ଆଟାକ୍ କୁଆଡେ କଣ ହେଇଯିବ ତୁମର ହିସାବ ନାହିଁ କିଛି ତୁମେ କହିପାରିବ ନେକ୍ସଟ ଷ୍ଟେପ୍ ଗୋଟେ ପାଦ ଉଠେଛ ଆଉ ଗୋଟେ ପାଦ କଣ ହବ ତୁମେ କହିପାରିବ କାହିଁକି ଏଟା ଆମେ ଯିବା ଜାଣିପାରୁନି ସୁପ୍ରିମ ସେଟା ଆମେ ଭଗବାନଙ୍କର ଜାଣିପାରୁନି ଭଗବାନ ଗୀତାରେ କହିଦେଲେ ମୁଁ ଅନୁମନ୍ତା ମୁଁ ଉପଦ୍ରଷ୍ଟା ମୁଁ ଭକ୍ତା ମୁଁ ଭର୍ତ୍ତା ମୁଁ ପୋଷଣ କରୁଛି ତୁମେ କିଛି କରିପାରିବନି ସଙ୍ଗେ ସାଙ୍ଗେ ତୁମକୁ ମୁଁ ନଷ୍ଟ ମୁଁ କରିଦେବି ଆଉ ମୁଁ ହଉଛି ପରମାତ୍ମା ଦିହିନ ଅସ୍ମିନ ପୁରୁଷ ପର ମୁଁ ଜୀବାତ୍ମା ର ପର ମୁଁ ପୁରୁଷ ମୁଁ ମୋ ପରମାତ୍ମା ମୁଁ ହୃଦୟ ଭିତରେ ରହୁଛି ଏତେ କହିଲା ପରେ ଆଜି ବା ସେ ପେପରଟା ମୁଁ କୋଉଠି ଦେଖୁଥିଲି ସେ ପେପର ସେ ଧରିତ୍ରୀ ପେପର ବାହାରିଛି ନା କଣ ହଁ ଧରିତ୍ର ତ ବାହାରିଛି ଆଉ ସିଏ ଭଗବାନ କଥା ଲେଖିଛି ମୁଁ ପଢିଗଲି ଆରେ ବା ଲୋକ ଯାହା ଭଗବାନଙ୍କୁ ମାନୁଛନ୍ତି ଆଉ କଣ ଯେ ଭଗବାନଙ୍କ ପାଖରେ କେହି କିଛି ଲୁଚେଇ ପାରିବେନି ବାଇଶ ବର୍ଷରେ ଚୋରି କରିଥିଲା ସତୁରି ବର୍ଷ ଧରା ପଡ଼ିଲା କଣ ବୁଝିପାରୁଛ କି ନାହିଁ ସେ ବାଇଶ ବର୍ଷରେ ସେ ମୁସଲମାନ କଣ ଗଣ୍ଡଗୋଳ କରିଥିଲା କାହା ଟଙ୍କା ପଇସା ନେଇଥିଲା କୋଉଠି ଚୋରି କରିଥିଲା ଧରା ପଡ଼ିଲା ବାଇଶ ବର୍ଷ ପରେ ସେ ଜେଲକୁ ପଳେଇଥିଲା ଜେଲରୁ ଆସିଲା ପରେ ତା କୋର୍ଟ କେସ୍ ଚାଲିଥିଲା କୋର୍ଟ କେସ୍ରୁ ସେ ଫେରାର ହେଇଯାଇଛି ଆଉ କୋର୍ଟରେ କେବେ ଆଟେଣ୍ଡ କରିନି ୱାରେଣ୍ଟଟା କରୁଛି କେତେ ବର୍ଷ ହେଇଗଲା ବାଇଶରୁ ସତୁରି 48 ବର୍ଷ ସିଏ ଲୁଚିକି ରହିଲା ସେ ଲେଖିଛି ସେ ଯିଏ ଲେଖିଛି ରିପୋର୍ଟ ସିଏ ଲେଖିଛି ନା ଭଗବାନ କୌଣସି କଥାକୁ ତୁମେ ଲୁଚେଇ ପାରିବ ନାହିଁ ଭଗବାନଙ୍କ ଆଗରେ 48 ବର୍ଷ ପରେ ଧରା ପଡ଼ିଛି କୌଣସି ଜିନିଷ ଭଗବାନ ପାଖରେ ସେ ପରମାତ୍ମା ତାଙ୍କ ସହିତ ଆମେ ସମ୍ପୃକ୍ତ ଏଇ ଆମର ଆଲୋଚନାଟା ପଡିଛି ଯେପର୍ଯ୍ୟନ୍ତ ଆମେ ତାଙ୍କ କୃପାଟା ନ ପାଇଛେ ତାଙ୍କ ପ୍ରତି ଐକାନ୍ତିକ ଭକ୍ତି ଆମେ ଆଚରଣ ନ କରିଛେ ଆଉ କୌଣସି ଜିନିଷଟା ଆମର ସୁରକ୍ଷିତ ନୁହେଁ ଆମର ଗୁଣ ନେଇକି ଯୋଉ ଗର୍ବ କରୁଛେ ମଣିଷ କଣ ତା ଗୋଟେ ଭରସାଟା ଗୋଟେ କଣ ତାର ଯୋଗ୍ୟତାଟା ନା କଣ ତା ଯୋଗ୍ୟତାଟା ଅଛି ବୋଲି ସେ କଣ କହିବି ମୁଁ ଏଥିରେ ଚଳିଯିବି ଏଇଟା ତ ଭରସା ନା ତାର କିଛି ଭରସା ନାହିଁ ଏଠାରେ ଗୋଟେ ଗୋଟେ ଇଞ୍ଜିନିୟର ସବୁ ଡକ୍ଟର କଣ ଥିଲେ ସବୁ ଏଇ ଯୋଉ ଇଞ୍ଜିନିୟର ଫିଞ୍ଜିନିୟର ସବୁ ଥିଲେ ବାହାରେ ସବୁ ରହିଥିଲେ ବଡ ଭରସା ତାଙ୍କର ଥିଲା ସେ ଫ୍ଲାଟ୍ ଫ୍ଲାଟ୍ ବୁକିଂ କରିଦେଇଥିଲେ ନା ଆଉ ଦେଖୁନ ଗୋଟେ ବର୍ଷରେ କରୋନା ହେଲା କମ୍ପାନୀ ସବୁ ଛଟେଇ ଗଲାଣି ତାପରେ କିଏ କୁଆଡେ ଗାଁରେ ବୁଲିଲାଣି କିଏ କଣ କଲେ ମୋତେ ପାଗଳ ହେଲେ ଶୋଇଲା ବାପା କିଛି ତୁମେ କରିପାରିବ ତୁମ ଯୋଗ୍ୟତା ରଖିଛି କିଛି ମୂଲ୍ୟ ନାହିଁ ଯଦି ପରମାତ୍ମା ସାଂକ୍ସନ୍ ନ କରିବେ ଗୋଟିଏ ବର୍ଷରେ ଏମିତି ହେଲାଣି ବୁଝିପାରୁଛ ତ ବାବୁ ଦି ଚାରି ବର୍ଷ ଏମିତି ହେଇଯିବ କଣ କରିବେ ମାନେ ମନୁଷ୍ୟ କିନ୍ତୁ ବୁଝିପାରୁନି ଗୁଣ କିଛି ନାହିଁ ଜୀବନ ସ୍ଥାୟୀତ୍ୱତା କିଛି ନାହିଁ ଯେପର୍ଯ୍ୟନ୍ତ ଏଇଭଳି ପ୍ରାକୃତିକ ଦଣ୍ଡ ନ ଆସିବ, ଆଉ ଦଣ୍ଡ ଏଭଳି ନୁହେଁ, ଏବେ ଏଭଳି ଦଣ୍ଡ ଆସିବ ଲୋକ ପ୍ରକୃତିକୁ ଫେରିବେ, ସେ ପ୍ରକୃତିକୁ ଫେରିଲେ ଯଦି ତାଙ୍କୁ ଶାନ୍ତ ହେଇପାରିବେ, ଈଶ୍ୱରଙ୍କୁ ଚିନ୍ତା କରିପାରିବେ କରିପାରିବେ, ନହେଲେ ଆଉ ଭରସା ନାହିଁ। ଗୋଟେ ମୁଣ୍ଡ ଗୁଡ଼ନେସ୍ ନ ରହିଲେ ତୁମେ ରିଆଲାଇଜେସନ୍ କେମିତି ଆସିବ? ପେସେଣ୍ଟର ରିଆଲାଇଜେସନ୍ କିଛି ନାହିଁ, ରଜଗୁଣ ଲୋକର କିଛି ରିଆଲାଇଜେସନ୍ ନାହିଁ, ତା ଯା ରିଆଲାଇଜେସନ୍ ଗୋଟେ ସେଣ୍ଟିମେଣ୍ଟ, ଭାବପ୍ରବଣ। ଅର୍ଜୁନ ଯେମିତି ଗୋଟେ ଭାବପ୍ରବଣର କହିଦେଲେ ନା ପ୍ରବଚନଟାକୁ, ଆଉ ତାହେଲେ ରିଲେସନ କହିଲେ କି କଣ କହିଲେ? ଦ୍ରୌପଦୀଙ୍କର ବସ୍ତ୍ରହରଣ ବେଲେ କଣ ରିଲେସନ ଆସୁଥିଲା? ଦ୍ରୌପଦୀଙ୍କ ଯେତେବେଳେ ବସ୍ତ୍ରହରଣ ହଉଥିଲା, ଅର୍ଜୁନଙ୍କର କଣ ରିଲେସନ ଥିଲା? ଭୀମ ସାଙ୍ଗରେ ମିଶି ଯାଇଥିଲେ, ଆଉ ମାରିକାଙ୍କୁ ସାଇଜ କରିବା ଜଙ୍ଗଲରେ କଣ କଥାବାର୍ତ୍ତା ହଉଥିଲେ? ଭୀମସେନ ଅର୍ଜୁନ ଯେତେବେଳେ ମିଶିବେ କଣ ହେବେ? ସେ କୁହନ୍ତିନି ଘିଅରେ କଣ, ଘିଅରେ ନିଆଁ ଢାଳିବା, ନିଆଁରେ ଘିଅ ଢାଳିବା, ନିଆଁଟା ଜଳୁ ତାହେଲେ ଘିଅ ଢାଳିବ। ଇଏ ଭୀମସେନର ହୃଦୟରେ କଣ ଜଳୁଛି? ସବୁବେଳେ ନିଆଁ, ଆଉ ଇଏ ହଉଛନ୍ତି ଘିଅ। ପାଖରେ ବସିବେ ମାନେ ଦୁର୍ଯ୍ୟୋଧନ ଚାହାନ୍ତି ନେଇ ପାଖରେ ବସିକି ଖାଆନ୍ତୁ, ସେ ସାଇଡିକି ରଖିବ ଦୁର୍ଯ୍ୟୋଧନ, ସରି ଯୁଧିଷ୍ଠିର ସବୁବେଳେ ସାଇଡ କରି ରଖନ୍ତି କାହାକୁ? ଅର୍ଜୁନଙ୍କୁ, ଅର୍ଜୁନ କାରଣ ଅର୍ଜୁନ କଣ୍ଟ୍ରୋଲ କରିହବ, ଆଉ ଭୀମସେନ ମାନିବେନି। ଭୀମସେନ ଅର୍ଜୁନ କିଛି କହିପାରନ୍ତି ନା, ସେ ଭୀମସେନ ଯେମିତି ବଡ, ଆଉ ଯୁଧିଷ୍ଠିର ଅଡୁଆରେ ପଡନ୍ତି, କାହିଁକି ଦି ଜଣ ମିଶିଦେଲା ମାନେ ନିଆଁକୁ ଘିଅ। ଭୀମସେନର କ୍ରୋଧ ଅଛି, ଇତାନଟି ଉସ୍କେଇ ଦେବେ, କଣ ତୁ ଗାଣ୍ଡିବ ରଖିଛୁ, ତ ଗାଣ୍ଡିବ ରଖିବାର କଣ ମୂଲ୍ୟ? ମୋ କତରେ ଥାନ୍ତା ନା, ମୁଁ ପୁରା ଏଇଠୁ ସର ମାରିକି ମାରିଦିଅନ୍ତି ପାଞ୍ଚ ଜଣ। ଇଏ ସେଠି ଭାଇ ବ୍ୟସ୍ତ କାହିଁ ହଉଛ? ରୁହ ଖାଲି ମହାଭାରତ ଖାଲି ସରୁ, ଦେଖିବ ମୁଁ କଣ କରି। ଏ ନିଆଁକୁ ଘିଅ ମିଶନ୍ତି, ଆଉ ଯୁଧିଷ୍ଠିର ସେନା ଭାରି ଡରନ୍ତି, ଯୁଆଡେ ଯିବେ ତାଙ୍କୁ କଣ୍ଟ୍ରୋଲ କରି ରଖିବେ, କୁନ୍ତି ଥାନ୍ତି। ସେଇଠି ସେୟା କଥାବାର୍ତ୍ତା ହଉଥିଲେ, କିନ୍ତୁ ଦେଖୁନା ଭଗବାନଙ୍କର ଲୀଳା କେମିତି ଆସି। ମହାଭାରତ ଯୁଦ୍ଧ ଆରମ୍ଭ ହେଇଗଲା, ଯୁଦ୍ଧ ପାଇଁ ସବୁ ଜାଣିଛନ୍ତି, ଭୂମିକା ଜାଣିଛନ୍ତି, ପ୍ରସ୍ତୁତ ହଉଛି, ପରାକ୍ରମ କହିଲେ ମୁଁ ଏମିତି କରିପାରିବି ସେମିତି କରିପାରିବି, ସବୁ ଦେଖେଇଲେ ଭଗବାନ। ଦେଖେଇଦେଲେ ଦେଖ ଯୋଉ ଯୁକ୍ତି ଗୁଡା ସବୁ କଲେ ପ୍ରଥମ ଅଧ୍ୟାୟରେ, କଣ କେଉଁଥିର ଯୁକ୍ତି? ଯୋଉ ସେଣ୍ଟିମେଣ୍ଟ ଆଇଲା କେଉଁଥିର? ରଜଗୁଣ ରଜଗୁଣ ଭାବିଷ୍ଟ ହେଇ ଗୋଟେ କହିଦେଲେ ନା, ଆଉ ଭଗବାନଙ୍କ ଷ୍ଟେଟମେଣ୍ଟକୁ କାଟି ଦଉଛନ୍ତି, ଆଉ ଇଏ ହଉଛି ଅସୁବିଧା। ରଜଗୁଣ ଭାବିଷ୍ଟ ଲୋକଙ୍କର ସ୍ଥାୟିତ୍ୱ କିଛି ନାହିଁ, ରଜଗୁଣ ଏଟା ଚଞ୍ଚଳ ଗୁଣ, ଆଜି ଗୋଟେ କିଛି ଗୋଟେ କଣ କରୁଥିବେ କାଲି ଛାଡ଼ିଦେଇକି ପଳେଇବେ, ତାଙ୍କୁ କିଛି ବିଶ୍ୱାସ କରାଯାଇ ପାରିବ ନାହିଁ। ଏଇଟା ତ ବର୍ତ୍ତମାନ ଗୋଟେ ଚ୍ୟାଲେଞ୍ଜ, ଏଇଟା ଗୋଟେ ଭଗବାନଙ୍କ ସେବାର ସବୁଠୁ ବଡ ଚ୍ୟାଲେଞ୍ଜ ବର୍ତ୍ତମାନ। କାହିଁକି ଭଗବାନଙ୍କ ସେବାଟା କଣ କରିବାକୁ ପଡିବ? ଏଇଟା ନିତ୍ୟ ଲୀଳା, ତୁମେ ମନ୍ଦିର ଗଲ ମାନେ ଏଇଟା ନିତ୍ୟ ଲୀଳା ଚାଲିଲା, ପ୍ରଭୁପାଦ ଏଟା ଶିଖେଇ ଦେଇଗଲେ, ସବୁ ସେବା ସବୁବେଳେ ଚାଲିବ, ସବୁବେଳେ ସବୁଦିନ ଶଙ୍ଖ ବାଜିବ, ତୁମର ଝଡ଼ ହଉ ବର୍ଷା ହଉ ଖାଇବାକୁ ପାଅ ନ ପାଅ, ଦିନ 8 ବଜେ ଶଙ୍ଖ ବାଜିବ, ଖିଚୁଡ଼ି କରି ଭୋଗ ଲଗେଇବ, ନହେଲେ ଯାହା ଶୁଖିଲା ସବୁବେଳେ ଲଗେଇବ। ତାହେଲେ ସେବାଟା କରିବାକୁ ହେଲେ ତୁମକୁ ଏଇଟା କଣ୍ଟିନ୍ୟୁଟି କରିବାକୁ ପଡିବ, କଣ୍ଟିନ୍ୟୁ କରିବା ବେଲେ କେଉଁ ଗୁଣ ଦରକାର? ସତଗୁଣ ଦରକାର। କଳିଯୁଗରେ ମ୍ୟାକ୍ସିମମ୍ ହେଲେ କେଉଁ ଗୁଣ? ରଜଗୁଣ। ତେଣୁ ରଜଗୁଣ ତ ଭାବିଷ୍ଟ ହେଇଯିବେ, ସେ ଆଜି କିଛି କରୁଛନ୍ତି ତାଙ୍କର ଉତ୍ସାହରେ କରୁଛନ୍ତି, କାଲି କୟାମ କରିବୁନୁ ପଳେଇମି ଛାଡ଼ି, ଏଇଟା ତ ବଡ ଚ୍ୟାଲେଞ୍ଜ, ଆଉ ଏଇଟା ବଡ ଅସୁବିଧା। ସ୍ଥାୟିତ୍ୱ କିଛି ନାହିଁ, ରଜଗୁଣ ଭାବିଷ୍ଟ ବ୍ୟକ୍ତିଙ୍କର ତାଙ୍କର ଯୋଉ ଗୁଣର ସ୍ଥାୟିତ୍ୱ କିଛି ନାହିଁ, ସବୁବେଳେ ଚାଞ୍ଚଲ୍ୟ ଅବସ୍ଥା, ଭାବନାର ଚାଞ୍ଚଲ୍ୟ, ଯୋଜନାର ଚାଞ୍ଚଲ୍ୟ, ସବୁଠି ସବୁ ଚାଞ୍ଚଲ୍ୟ ଅବସ୍ଥା। ଆଉ ସତଗୁଣରେ କଣ? ସତଗୁଣରେ ସବୁ ଭଲ, ପୁଣି ତା ଦେହରେ ଗୋଟେ ଦୋଷ ରହିଲା, ସେ ସବୁ ଜିନିଷ କରିବେ କିନ୍ତୁ ଅଭିମାନଟା ରହିବ, ସେ ବି ତାକୁ ଖାଇଲା। ଭଗବାନ ତ କଣ କର, ତୁମେ ନିର୍ଗୁଣ ସ୍ତରକୁ ଯା, ନିସ୍ତର ଅନ୍ୟ ହ ଆର୍ଚ୍ଚନା, ତିନି ଗୁଣର ଉର୍ଦ୍ଧକୁ ଯାଉ। ତିନି ଗୁଣ ଉର୍ଦ୍ଧ କୋଉଟା? ସେ ସ୍ତରଟା କଣ କହିଦେଲେ ସିନା ଶୁଦ୍ଧ ସତ୍ତ୍ୱ, ସେ ଗୋଟେ ଡେଫିନେସନ ଦେଲେ, ତସ୍ମା ସର୍ବେଶୁ କାଲେଶୁ ମନୁସ୍ମର ଯୁଦ୍ଧ। ଗୀତାରେ କଣ ସବୁ ଖୋଲିକି ତମେ କହିବେ ନା କଣ? ଅର୍ଜୁନ କଣ ଗଧା ଥିଲେ ଯେ ତାଙ୍କୁ ସବୁ କଟ କଥା ବୁଝେଇବେ? ତା ଅର୍ଥଟା କଣ? ଅର୍ଜୁନ ବୁଦ୍ଧ ହଉଥିଲେ, ତସ୍ମା ସର୍ବେଶୁ କାଲେଶୁ, ଏ ତିନି ଗୁଣ କହିଲେ ନୈସ୍ତ୍ରୈଗୁଣ୍ୟ ଭବାର, ତିନି ଗୁଣର ତ୍ରିଗୁଣ୍ୟ ବିଷୟ ବେଦା, ତିନି ଗୁଣରେ ତୁମେ ଉର୍ଦ୍ଧକୁ ଯାଅ, ନିର୍ଗୁଣ ଅବସ୍ଥାକୁ। ନିର୍ଗୁଣ ଅବସ୍ଥା କେଉଁଟା? କେମିତି ଗୋଟେ ଜୀବ ଯିବ ସେଠି କହିଦେଲେ, ତସ୍ମା ସବୁବେଳେ ସ୍ମରଣ କର, ମୋ ସହ କନେକ୍ଟ ତୁମେ ହେଇଯିବ, ମୁଁ ଯେତେବେଳେ ତୁମେ ବୁଦ୍ଧି ଦେବି, ମନ ବୁଦ୍ଧି ମୋ ଉପରେ ଅର୍ପିତ ହେଇ ତୁମେ ରହିବ, ନିର୍ଗୁଣ ଅବସ୍ଥା ତୁମର ଆସିବ। ଆଉ ମୋର ଅର୍ପିତ ମନ ବୁଦ୍ଧି ସେଠି କରେ ନା, ମନ ବୁଦ୍ଧି ମୋ ଉପରେ ଅର୍ପିତ କରିଦେବ, ଅସଂଶୟ ମୋ ପାଖକୁ ତୁମେ ପଳେଇ ଆସିବ, ସେ କର୍ମ କରିକରି ଧୀରେ ଧୀରେ ମୋ ପାଖକୁ ତୁମେ ପଳେଇ ଆସିବ, ତମ ସାଙ୍ଗେ କନେକ୍ଟ ତୁମେ ହେଇଗଲ। ଆଉ ଯେପର୍ଯ୍ୟନ୍ତ ଆମେ ସେ କନେକ୍ସନଟା ଆମର ପରମାତ୍ମାଙ୍କ ସହିତ ଭଗବାନଙ୍କ ସହିତ ନ ହେଇପାରୁଛି, ଆଉ ଏଇ ସବୁ ଅବସ୍ଥାର ସିକ୍ୟୁରିଟି କିଛି ନାହିଁ, ସିକ୍ୟୁରିଟି କିଛି ନାହିଁ, ସ୍ଥାୟିତ୍ୱ କିଛି ନାହିଁ, ଆମର ଆମର ଏଟା ତ ହଠାତ୍ ଗୋଟେ କେଉଁ ଜୀବ କରିପାରିବେନି, ଆମେ ଏଇ ପ୍ରୋସେସରେ ସବୁବେଳେ କଣ ଚାହୁଁଛେ, ଏଇ ଭଗବାନଙ୍କ ନାମ କରୁଛେ, କଥା ଶୁଣୁଛେ, ଆମେ କଣ ଚାହୁଁଛେ ୟାର କଣ ଲକ୍ଷ୍ୟ, ଲକ୍ଷ୍ୟ କଣ ଜ୍ଞାନ ଆହରଣ କରିବା, କେମିତି କନେକ୍ଟ ହବା ସେବା ମାଧ୍ୟମରେ, ତାଙ୍କୁ ତାଙ୍କୁ ଜପ କଲାବେଳେ ତାଙ୍କୁ ସ୍ମରଣ କରିବା, ତାଙ୍କୁ ପ୍ରାର୍ଥନା କରିବା, ଆମେ ସବୁବେଳେ କନେକ୍ଟ କରିବା ପାଇଁ ଚେଷ୍ଟା କରିବା, ତାଙ୍କ ସହିତ କେମିତି ସମ୍ପର୍କ ରଖିବା, ତାଙ୍କ ସହିତ କେମିତି କଥାବାର୍ତ୍ତା କରିପାରିବା ନା କଣ କରିପାରିବା, କିନ୍ତୁ ସିଏ ତାଙ୍କର ଯୋଉ ତତ୍ତ୍ୱଟି ରହିଛନ୍ତି ସେ କଣ କହିଲେ ଭଗବତ ଗୀତାରେ କଣ କହିଲେ, ମୁଁ ବାହାରେ ଅଛି ଭିତରେ ଅଛି, କଣ କୋଉଠି କହିଲେ, ସର୍ବତୋପି ପାଣିପାଦମ ସର୍ବତୋ ଅସ୍ତି ଶିର ମୁଖମ ସର୍ବତ୍ର ଶ୍ରୁତି ମଲ୍ଲକମ ସର୍ବମାବୃତମ ତିଷ୍ଠତି, ସବୁ ଜାଣ ନା କଣ କଣ ସବୁ ଆଉ ଗୀତା 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 ପଢିବା ଦରକାର ନା, ମୋର ସବୁଆଡେ ସବୁଆଡେ ଚକ୍ଷୁ ଅଛି, ସବୁଆଡେ କର୍ଣ୍ଣ ଅଛି, ସବୁଆଡେ ହସ୍ତ ଅଛି, ସବୁଆଡେ ଶ୍ରୁତି ଅଛି, ମୁଁ ସବୁଆଡେ ବ୍ୟାପୃତ ହେଇକି ରହିଛି, ବୟସ ସହିତ କନେକ୍ସନ ହବ କଣ ଅଛି, ମତେ ମୁଁ କେତେ ଉଦାହରଣ କେତେ ହଜାର ଉଦାହରଣ ଦଉଥିଲି, ଲୋକ ଭଗବାନ କେମିତି ଗୋଟେ ଜୀବ ଦ୍ୱାରା ବି ଜୀବକୁ ଜଣେଇ ଦଉଛନ୍ତି, ଗୋଟେ ବିରେଡ଼େ ପଳେଇଗଲା ବେଳକୁ ଲୋକ କଣ କରୁଛି, ଡ୍ରାଇଭର କଣ କରୁଛି, ସେ ଗାଡି ବ୍ରେକେଟିକ ମାରିଦଉଛି, ସେ କାଚର ଦେହ ଗ୍ଲାସ କାଚରେ ସେ ଗୋଟେ ଦାଗ ମାରିଦେବ, କାଳେ ଆକ୍ସିଡେଣ୍ଟ ହଉ କି, ସେ କଣ ଭାବୁଛି, ପରମାତ୍ମା ମତେ ସୂଚନା ଦେଲେ କୁଆଟା କୁଆଟା ତୁମକୁ ଗୁଡେଇଲା ସବୁବେଳେ କା କା ହେଲା କଣ ଭାବିଲେ ଜାଣିନ, ଆଉ କଣ ଆଉ ଜାଣିଛୁ, କୁଆଟା ଯଦି ତୁମ ପଛ ତୁମେ ଯୁଆଡେ ଯାଉଥିବ କୁଆଟା ତମ ପଛ ପଛେ ଗଲା, ତୋର ବନ୍ଧନ ଯୋଗ ଆସିବ, ଜେଲକୁ ଯିବ, ଆଉ କେସ୍ ତୁମ ନାଁରେ ହବ, ଛୁଆଟି ବେଳେ ମୁଁ ସବୁ ଶୁଣିଛି, ଆଉ ତୁମେ ବିଲ ଗଲା ବିଲ ଯାଇ ବିଲରେ ତୁମେ ଚାଷ କରୁଥିବ, କୁଆଡେ ବସି କା କା କରିବ, ଯୁଆଡେ ଖାଇଲ କୁଆ ଆସିଲା, ସବୁବେଳେ କାକ ଯଦି ତୁମକୁ ଗୁରେଇଲା ପରମାତ୍ମା ତୁମକୁ ଜଣଉଛନ୍ତି ନା ତୁମେ ବିପଦ ଆସୁଛି, ବିପଦ ଆସୁଛି, କାଲି ରାତିରେ ପେଚାଟା ଭୋଗଉଥିଲା ଜାଣିଛ ନା, ତୁମର ତ ନିଦ ହେଇଯାଉଛି, ଘୁଙ୍ଗୁଡ଼ ମାରୁଛ, ତୁମେ କଣ ଜାଣିବ, ଏଗାରଟା ସାଢେ ଏଗାରଟା ବେଳକୁ ସେ ଏଗାରଟା ଖଣ୍ଡ ବେଳକୁ ଏଣେ ଗରମ ହଉଛି, ମୁଁ ଆଉ ନିଦ ହଉନି, ଦେଖିଲା ବେଳକୁ ପେଚାଟା ଚାଁ 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 ସେ ଆସିକି ଖଣ୍ଡରେ ବୋଧେ ବସୁଛି, ଏଠି କୋଉ ଗୋଟେ ପେଚା ଗୋଟେ ଆଇଲାଣି କୋଉଠି ନା, ସେ 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 ଗଛ ରୁହନ୍ତି, ସେ ପଳେଇ ଆସୁଛି ଶ୍ମଶାନ ପାଖରେ, ସେ ଶ୍ମଶାନ ଗଛ ରୁହନ୍ତି, ସେଠି ରୁହନ୍ତି, ସେ ପଳେଇ ଆସୁଛନ୍ତି, ଏଣେ ରାତିରେ ଏଣେ ପଳେଇ ଆସୁଛନ୍ତି, ଜନରାତି ହଉଛି ପଳେଇ ଆସୁଛନ୍ତି, ସେ କେଉଁ କେଉଁ ଦିଗରେ କେଉଁଠି ବସିଲେ ଗୋଟେ ଲୋକ ମରିବ, ଗାଁ ଲୋକ ଜାଣିଛି, ଜାଣିଛ ନା ନାଇଁ, ପେଚା କୋଉ 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 ଥିବ, ଯୋଉ ବୁଢ଼ୀ ଗୁଡା ବସୁ ସବୁ ସୁଖ ସୁଖ ହଉଥିବେ, କହିବା ସେ ବୁଢ଼ୀ ମରିବ ପେଚା ବୋଗେଇଲେଣି ଆଉ ଜାଣିଦେବେ, ତେତେଲ ଗଛରେ ପେଚା ପେଚା କେଉଁ ଦିଗରେ ବୋଗେଇଲା ପଚାରେ, କୋଉ ଦିଗରେ ବୋଗୁଛି କି, ଭଗବାନ ସବୁ ଭଗବାନ କଣ ଆଉ କଣ କାଳ କାହାକୁ ବାଡ଼ି ଧରିକି ପିଟିବ ନା, ଭଗବାନ ତୁମକୁ କହିବେ କିଛି କହିବେନି, ଭଗବାନ ସବୁ ସଙ୍କେତ ଦେବେ, ସଙ୍କେତ ପରମାତ୍ମା ସେ ଅଛନ୍ତି, ଆଉ ତୁମେ ତାଙ୍କ ତରଫ ବୁଝିବ, ତାଙ୍କ ସହିତ କନେକ୍ସନ ହେବା ପାଇଁ ଚେଷ୍ଟା କରିବ ନା, ଆଉ ନହେଲେ ହବନି, ଏଭଳି କି କିଛି ଦିନ ତଳେ ସେଇ ସେଇଦିନ ମୁଁ ଜାଣିଦେଲି ଏଇଟା ହବ ହଇରାଣ ହେବେ, ଆଉ ସେ ଜଗନ୍ନାଥ ମନ୍ଦିରର ଫଟୋ ଦିଟା ଫଟୋ ଦିଟା ସାଙ୍ଗେ ସାଙ୍ଗେ ଘଟଣା ହେଲା, ଜଗନ୍ନାଥ ମନ୍ଦିର ଚିଲ ସେଠି ଗୋଟେ ଚିଲ ରହିଲା, ଆମ ମନ୍ଦିର ମୁଁ ଦେଖେ ସବୁବେଳେ ଦେଖେ, ଆରେ ଇଏ ବିପଦ ପଡିବ ଏଇଠି, ଆଉ ଯେତେ ଗୋଡ଼େଇଲେ ତା ବସାକୁ ଭାଙ୍ଗିଦେଲେ ସେ ଗଲାନି, ମନ୍ଦିର ମଠ ମନ୍ଦିର ସେଟା ଆମେ ସବୁ ବୁଝିପାରୁନି, ସେମାନେ କାହିଁକି ରହିବେ ମନ୍ଦିର, ମନ୍ଦିର ପୁଣି ସେ ଚୁଡ଼ାରେ ବସା କରୁଛନ୍ତି, ଗଛରେ ରହୁଛନ୍ତି, ନାଇଁ ବିପଦ ଅଛି, ଆଉ ଦେଶକୁ ଆଉ ସ୍ଥାନରେ ବିପଦ ପଡିବ, ଆଉ ଘେରି ଘେରିକି ତାକୁ ଛଅ ମାସ ହେଲା, ତ ବର୍ଷା ହେଲା, ଗୋଡ଼େ ହେଲା, ତୁ ଯାଉନି, ସେ ରହିବେ କି ସେଠି, କାହିଁ ରହୁଛନ୍ତି, ଭଗବାନ ଜଣେଇ ଦେଉଛନ୍ତି ଆ ବିପଦ ଆସିବ, କିଛି ଆସିବ, ଦେଖ ସେ ମହାଦୀପ ଉଠେଇଦେଲେ କଣ ନିଆଁ ଲାଗିଗଲା, ଜାଣି ନା କି ପେପର ବାହାରିଥିଲା, ମହାଦୀପ ଯୋଉ ଜଗନ୍ନାଥଙ୍କର ଏକାଦଶୀରେ ମହାଦୀପ ଉଠୁଛନ୍ତି, ପତୁମାନ ବାନାରେ ନିଆଁ ଲାଗିଗଲା, ଚିଲ ବସିଲା, ଆଉ କଣ ଜଗନ୍ନାଥ ଟେଲିଫୋନ କରିବେ ଜିଓ ସିମ୍ରେ ନା କଣ, ତମ ବିଏସ୍ଏନ୍ଏଲ୍ ନା ଜିଓ ସିମ୍ରେ ଫୋନ କରି କହିବେ, ଜଣେଇଦେଲେ ବା ଏଇଟା ଦେଖୁନ, ତାପରେ କରୋନା ଆରମ୍ଭ ହେଇଗଲା, କଣ ଚାଲିଛି ଏଇ ବର୍ଷ ହେଲା, ଏଇ ଛଅ ସାତ ମାସ ପୂର୍ବରୁ ସେଟା ହେଇଥିଲା, ଠିକ ସେ ଦେଖିଲା ବେଳକୁ ଏଇଟା ଆରମ୍ଭ ହେଇଗଲା, ଆରେ ଭଗବାନ ଅଛନ୍ତି ସର୍ବତ୍ର, ସବୁବେଳେ ଚାହ ତାଙ୍କ ସହିତ କନେକ୍ଟ କେମିତି ହବା, ଅଲଗା ଜିନିଷକୁ ଛାଡ଼ିଦିଅ, ଏ ଯୋଉ ସେବା କରିବା ନାମ କରିବା ଯାହା ଆମେ ସବୁ କରୁଛେ କଣ ଚାହୁଁ, ତାର ଉଦ୍ଦେଶ୍ୟଟା କଣ, ଉଦ୍ଦେଶ୍ୟଟା ବାହ୍ୟ ଜିନିଷ ନୁହେଁ, ବାହ୍ୟ ଜିନିଷରେ ଗୋଟେ କିଛି କ୍ୱାଲିଫିକେସନ ପାଇବା, କିଛି ଗୋଟେ ଯୋଗ୍ୟତା ପ୍ରାପ୍ତ ହବା, ନିଜେ ବଞ୍ଚିଯିବା, ଲୋକଙ୍କ ଆମର କନେକ୍ସନଟା ତାଙ୍କ ସହିତ କେମିତି ହବ, ଭଗବାନ ସହିତ କନେକ୍ସନ ନ ହେଇପାରିଲା, ଦେଖ ଏତେ ବଡ ଗୋଟେ ଯୋଗ୍ୟ ବ୍ୟକ୍ତିମାନେ ଭାଗବତରେ କେମିତି ଉଦ୍ଗାର ଦଉଛନ୍ତି, ଯାହାଙ୍କର ପତ୍ନୀମାନେ ଆଜି ଭଗବାନଙ୍କୁ ପାଇ ଯାଇକି ମା ଭାବବତୀ ହେଇଯାଇଛନ୍ତି, ସେ ଆଜି କହୁଛନ୍ତି ନା ସାଧି ଜାତି ସଂସ୍କାର ନନି ବାପ ନନି ବାସ ଗୁରୁ ବାପି ନ ତପ ନ ଶୌଚ ନତ୍ମ ମୀମାଂସା, ସେମାନଙ୍କର କିଛି ଯୋଗ୍ୟତା ନଥିଲା କିନ୍ତୁ ଭଗବାନଙ୍କ ପ୍ରତି ଦୃଢ ଭକ୍ତି ଆସିଗଲା, ସବୁ ଜିନିଷର ସମସ୍ୟାର ସମାଧାନ ଚାହୁଁ, ତାଙ୍କ ସହିତ ସବୁବେଳେ ଆମେ ଚାହିଁବା ଦରକାର କେମିତି ତାଙ୍କ ସହିତ ମୁଁ କନେକ୍ସନ ହେଇପାରିବି, ଆଉ ମୋର ସ୍ୱଭାବ ଯାହା ଟାଣୁଛି ଭକ୍ତି ଯୋଗରେ, ମୁଁ ସେଇ ସ୍ୱଭାବଟାକୁ ପ୍ରଥମେ ଲଗେଇଦେବା ଦରକାର, ଯାହାକୁ ଯୋଉ ଯୋଉ ସ୍ୱଭାବଟା ଯୋଉଟା ଭଲ ଲାଗୁଛି ଜପ କରିବା ପାଇଁ, ସେବା କରିବା ପାଇଁ। ତୁମେ ଅଲଗା ସେବା କରି ତୁମେ ଫୋକସ୍ କର, ମୁଁ ସେଇଟାକୁ କିନ୍ତୁ ଅଧିକା କରିବି, କାହିଁକି ତୁମକୁ ସେଥିରୁ କିଛି ମିଳୁଛି ନା, ତୁମେ ତା ଦ୍ୱାରା ମାଇଣ୍ଡଟାକୁ ବାଲାନ୍ସ କରିପାରିବ, ସେଇଟା ସେଇ ଅଙ୍ଗଟାକୁ ଅଧିକ ପ୍ରାଧାନ୍ୟ ଦିଅ। କାରଣ ତୁମେ ଆଗେ ରସ କିଛି ଆସ୍ୱାଦନ କରି ବଞ୍ଚିଯାଅ, ନହେଲେ କୌଣସି ଯଦି ଭକ୍ତି ମହାରାଣୀଙ୍କ ସହିତ ଆମେ ଯୁକ୍ତ ନ ହେଇପାରୁଛେ, ପରମାତ୍ମାଙ୍କ କୃଷ୍ଣଙ୍କ ସହିତ ଆମେ ଯୁକ୍ତ ନ ହେଇପାରୁଛେ ଗୁରୁକୃଷ୍ଣଙ୍କ ମାଧ୍ୟମରେ, ଜୀବନଟାକୁ ସହଜ ଭାବନି, ଜୀବନଯାତ୍ରା ସହଜ ନୁହେଁ କି ଭକ୍ତି ଯାତ୍ରା ବି ସହଜ ନୁହେଁ, କୌଣସି ସହଜ ନାହିଁ, ପ୍ରାରବ୍ଧ ସବୁବେଳେ ପ୍ରାରବ୍ଧ ରହିଛି, ମନେ ରଖିବାକୁ ପଡିବ। କେବଳ ଭଗବାନଙ୍କର ପୂର୍ଣ୍ଣ ଶରଣାଗତିରେ ହିଁ ପ୍ରାରବ୍ଧ ଯିବ, ପୂର୍ଣ୍ଣ ଶରଣାଗତି ସ୍ଥିତିକୁ ଆମେ ଯିବାକୁ ହିଁ ପଡିବ। ଯେତେ ଶୀଘ୍ର ଆମର ଭଗବାନ ସହିତ ସମ୍ପର୍କ ସ୍ଥାପନ ହବ, କନେକ୍ସନ୍ ହବ, ସେତେ ଶୀଘ୍ର ଭାବର ଆଦାନ ପ୍ରଦାନ, ଭାବ ବିନିମୟ, ରସ ଆସ୍ୱାଦନ ଏସବୁ ଚାଲିବ। ମାନେ ସ୍ଥାୟିତ୍ୱ କଣ, ଏସବୁ ଗୁଣକୁ ନେଇକି ବେଶୀ ଗର୍ବ କରିବା ଉଚିତ ନାହିଁ, ଆଜି ଅଛି ସେଟା କାଲି ଚାଲିଯିବ, ଆଉ ଯୋଉ ବିବେକ ବୁଦ୍ଧି ଜ୍ଞାନ ରହିଛି ଏ କାଳାକୁ ଖାଇଦେବ। ଏ ଯିଏ ସବୁ ବଡ ବଡ ସାଇଣ୍ଟିଷ୍ଟ ହେଇଛନ୍ତି, ତ ବୁଢା ହେଇଯିବେ, ବାଥରୁମ୍ ବି ଚିହ୍ନି ପାରିବେ, ଯିଏ ଚିହ୍ନୁଥିଲେ କଣ ଏଠି ଶନି ଅଛି, ଏଠି ଗ୍ରହ ଅଛି, ଏଠି ଚନ୍ଦ୍ରମା ଅଛି, କଣ କହୁନାହାନ୍ତି କଣ ଚନ୍ଦ୍ରମାକୁ ଯିବେ, ଯିଏ କମ୍ପ୍ୟୁଟର ବାହାର କରିଛି, ଯିଏ ଯୋଉ ରାଫେଲ ଭଳିଆ କଣ ରାଫେଲ ନା କଣ କହୁଛନ୍ତି ତାକୁ, ସେ ଗୋଟେ ଯୁଦ୍ଧ ବିମାନ ବାହାର କରିଛନ୍ତି, ସେଦିନ ବାଥରୁମ୍ ଚିହ୍ନି ପାରିବେ, ମଳମୂତ୍ର କୋଉଠୁ ତ୍ୟାଗ କରି ଜାଣିପାରିବେ, ଏ ଜ୍ଞାନ ବୁଦ୍ଧି ବଳକୁ ସବୁ ଖାଇଦେବ କିଏ, ଆଉ କାହାକୁ ରଖିବନି ବାପା, କୌଣସି ଜିନିଷରେ ଗର୍ବ କରନି, ଆଜି ଏ ସହର ଚାଲିଛି ତ ଚାଲିଛି, କାଲି ତୁମର କଣ ହେଇଯିବ, ଭାଇ ଫୋନ କରିଥିଲେ ବାଥରୁମ୍ ଯାଇକି ମା ଆଇଲା ବେଳକୁ, ପ୍ରଭୁ ଫୋନ କରିଥିଲେ ବାଥରୁମ୍ ଗଲ, ବାଥରୁମ୍ ମା ଆଇଲା ବେଳକୁ ଗଲ, ଆଉ କଥା କହିପାରୁନାହାନ୍ତି, ଶେଷ ବ୍ଲଡ କଟିଙ୍ଗ ପୁରା କଣ ପ୍ରେସର ହେଇକି ସବୁ ଶିର ସବୁ କଣ ହେଇଗଲାଣି, ପାରାଲିସିସ ହେଇଗଲା, ତୁମେ କହିପାରିବ କିଛି କାଳ ସବୁ କେତେବେଳେ ଖାଇଦବ, ଯଦି କେବଳ କୌଣସି ଆମର ଅତି ଛୋଟ ସେବାକୁ ସେ ବଡ ବୋଲି ମହାନ ବଡ ବୋଲି ଭାବିକି ଭଗବାନ ଆମକୁ କିଛି ଗ୍ରହଣ କରିଦିଅନ୍ତି, ତାହେଲେ କମସେ କମ ଆରାମସେ ତୁମେ ଏ ସଂସାର ଟିକେ ପାର ହେଇକି ଯିବ, ଏ ଭଗବାନ କଣ ଡାକିବ, ସେ ତ କୁଆଡେ ଯାଇ ପହଞ୍ଚିଲେଣି, ତୁମେ ହେଲେ ପାର ହେଇକି ଯିବାଟା କଣ କଷ୍ଟ, ଦେହ ଗୋଟେ ବିପଦ ପଡିଗଲେ ତୁମେ ତ ବାଟ ପାଇବନି, ତୁମେ ପଚାର ଯୋଉ ବ୍ରହ୍ମଚାରୀ ଯୋଉ ଭକ୍ତ ଗ୍ରସ୍ତ ବ୍ରହ୍ମଚାରୀ ଯାହାକୁ ଟିକେ ରୋଗ ହେଇଯାଏ, ତାକୁ ପଚାର ତା ମନ କଣ ମାଳା ଫାଳା କେମିତି କରୁଛି, ଖାଲି ତାର ଇଲା କଣ ଏତେ ଠାକୁର ଡାକିଲି, ମୋର କଣ ହେଲା, ମୋର କଣ ଲାଭ ହେଲା, ଇଏ ହେଲା, ମନ ଭାଙ୍ଗିଯିବ, ତେଣୁ ପ୍ରାରବ୍ଧ ରହିଛି ନା, ଆମେ ସବୁବେଳେ ତାଙ୍କ ଉପରେ ନିର୍ଭର କରିକି ରହି ତାଙ୍କ ସହିତ କେମିତି ଯୁକ୍ତ ହବା, କେମିତି ତାଙ୍କର କରୋନା ଟିକେ ଆମକୁ ମିଳୁ, କେମିତି ଅନାଦି କାଳରୁ ଯୋଉ ପ୍ରାରବ୍ଧ ଗୁଡାକ ରହିଛି, ଏ ଜନ୍ମର ପୂର୍ବ ଜନ୍ମର ଯାହା ସବୁ ରହିଛି ସବୁ ସଞ୍ଚିତ କେମିତି ଯାଉ, ନହେଲେ ତ ଆଉ ଅଲଗା କଣ ଜଗତର ମାନ ସମ୍ମାନ ଗୁଡା, ଏହା ପଛରେ କଣ ଧାଉଁଛି, ଗୋଟା ସ୍ଥାୟିତ୍ୱ କଣ ରହିଛି, କିଛି ନାହିଁ। ତେଣୁ ବ୍ରାହ୍ମଣ ମାନେ ଏଭଳି ନିନ୍ଦା କରୁଛନ୍ତି, ଶୁଦ୍ଧ ଭକ୍ତିର ନିଜକୁ ଧିକାର କରୁଛନ୍ତି, ନିନ୍ଦା କରୁଛନ୍ତି ଶୁଦ୍ଧ ଭକ୍ତିର ମହିମାକୁ ଦର୍ଶନ କରିକି, ଆଉ କୃଷ୍ଣ ଏଇଥିପାଇଁ ତାଙ୍କୁ ପଠେଇଥିଲେ, ଯଜ୍ଞପତ୍ର ମାନେ ଯାଅ ତୁମେ କୃତାର୍ଥ କର ତୁମର ପତିମାନଙ୍କୁ, ଭକ୍ତିର ମହିମା ସେମାନେ ଜାଣନ୍ତୁ। ନନୁ ସ୍ୱାର୍ଥ ବିମୁଡାନାମ ପ୍ରମତ୍ତାନାମ ଗୃହେ ଅୟାମ ଅହୋ ନ ସ୍ମରୟାମ ଆସ ଗୋପ ବାକ୍ୟମ ସତାମ ପତି, କହୁଛନ୍ତି ଆମେମାନେ ନିରନ୍ତର ଗୃହ ଚେଷ୍ଟାରେ ଆସକ୍ତ ବୋଲି ପରମାର୍ଥରୁ ବିଚ୍ୟୁତ ହୋଇଅଛୁ, ସଜ୍ଜନଗଣଙ୍କର ଆଶ୍ରୟ ଶ୍ରୀକୃଷ୍ଣ ଗୋପ ମୁଖରେ ଅନ୍ନ ପ୍ରାର୍ଥନା କରିଥିଲେ, ଆମମାନଙ୍କର ଅନ୍ନ ପ୍ରାର୍ଥନା ଦ୍ୱାରା ଆମମାନଙ୍କୁ ପରମାତ୍ମା ସ୍ମରଣ କରାଇଥିଲେ, ହାଏ କିନ୍ତୁ କି ଆଶ୍ଚର୍ଯ୍ୟର ବିଷୟ, ଆମେ ଏହା ଜାଣିପାରିଲୁ ନା। ଚକ୍ରବର୍ତ୍ତୀଙ୍କର ଭାବତା ରହିଲା ସୁନ୍ଦର ଭାବ, କୃଷ୍ଣ କାହିଁକି ପଠେଇଲେ ଗୋପମାନଙ୍କ କତିକି ଯାଅ ବୋଲି, ନା ବ୍ରାହ୍ମଣମାନଙ୍କ କତିକି ଗୋପମାନଙ୍କୁ ପଠେଇଲେ ଯାଅ ବ୍ରାହ୍ମଣମାନଙ୍କୁ ମାଗିବ ଆଗେ, ଯଜ୍ଞ କରୁଛନ୍ତି ତାମାନେ କଣ, ଭଗବାନ ଚାହୁଁଥିଲେ ସେଇଠି ସେ ଯଜ୍ଞ କାମକୁ ବନ୍ଦ କରନ୍ତୁ, ସ୍ୱର୍ଗ ନ ଯାଆନ୍ତୁ, ମୋ କତିକି ଆସନ୍ତୁ, ଭଗବାନଙ୍କୁ ଅଭିପ୍ରାୟଟା ଏଇନଥିଲା, କଣ ମଥୁରା ରହି କଣ ସ୍ୱର୍ଗକୁ ଯିବେ, ମୁଁ ଯୋଉ ଅସୁରମାନଙ୍କୁ ମାରୁଛି ସେ ସାଙ୍ଗେ ସାଙ୍ଗେ ମୁକ୍ତି ତାଙ୍କୁ ଦେଇଦେଉଛି, ଏ ସ୍ୱର୍ଗକୁ ଯାଇ ଆପଣ ଫେରିବେ, ଏମାନେ କଣ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରୁଛନ୍ତି। ତ ଭଗବାନ ତାଙ୍କୁ ପରମାର୍ଥକୁ ଆଣିବା ପାଇଁ, କୃଷ୍ଣ ତାଙ୍କ ପରମାର୍ଥକୁ ଆଣିବା ପାଇଁ ବା ପରମ ପ୍ରେମ ଦେବା ପାଇଁ ତାଙ୍କୁ ସେଠି ବନ୍ଦ କରିବା ପାଇଁ ଚାହୁଁଛନ୍ତି, ପଠେଇଲେ ତମେ ଯାହା ଗଲ ତାଙ୍କୁ ସ୍ମରଣ କରେଇ ଦିଏ ପରମାର୍ଥଟା କଣ ବୋଲି। ଗୋପମାନଙ୍କୁ ଏଇଥିପାଇଁ ପଠେଇଛନ୍ତି, ଇଏ ଗୋଟେ ଭାବ ଏଠି କହିଲେ। ସେଥିପାଇଁ ସେ କହିଲେ ନନୁ ସ୍ୱାର୍ଥ ବିମୁଡ଼ାନମ ପ୍ରମତ୍ତାନମ ଗୃହ ପ୍ରମତ୍ତାନମ ତତ୍ର ଆସକ୍ତାନମ। ଗୋଟେ ବ୍ୟକ୍ତି ଯଦି ପାଗଳା ହେଇଗଲା, ଆସକ୍ତ ପ୍ରମତ୍ତ ହେଇଗଲା, ପ୍ରମତ୍ତ ଶବ୍ଦ ଲାଗେ ମତ ପ୍ରମତ୍ତ ପ୍ରମତ୍ତ ଉପସର୍ଗ ଲାଗିଛି, ବିଶେଷ ଭାବରେ ପ୍ରକୃଷ୍ଟ ଭାବରେ ମତ ଅତ୍ୟନ୍ତ ଆସକ୍ତ ଘରରେ ଦେହରେ ସ୍ୱଭାବରେ ଭୋଜନରେ ପ୍ରମତ୍ତ ସବୁବେଳେ ଅତ୍ୟନ୍ତ ଆସକ୍ତି ସବୁବେଳେ ଚେଷ୍ଟା କରେ ଯେକୌଣସି ପ୍ରକାର ଆସକ୍ତିକୁ କାଟିବା ପାଇଁ। ଆସକ୍ତି ଆମର ଭଗବାନ ପ୍ରତି ରହିବା ଦରକାର, ନା ଖାଇବାର ନା ଶୋଇବାର ନା ଅଭ୍ୟାସର, ସେମିତି କୌଣସି ଆସକ୍ତି ଆମକୁ ସାହାଯ୍ୟ କେବେ। ଆସକ୍ତି ହିଁ ଦୁଃଖର କାରଣ। ତମେ ଦେଖୁନା ତୁମେ ଯୋଉ ଜିନିଷଟା ଖାଉଛ ତୁମକୁ ଭଲ ଲାଗୁଛି, ସେଇ ଜିନିଷଟା ହିଁ ତୁମ ଗୋଟେ ଦୁଃଖର କାରଣ ହବ। ତୁମେ ସେଇ ଜିନିଷ ନ ମିଳିଲେ ଦୁଃଖ, ଯେମିତି ଶୋଉଚ, ଯେମିତି ମୋର ଶୋଇବାର ଅଛି, ମୋର 3 ଘଣ୍ଟା ଶୋଇବାର ଅଛି, ମୋର ଏମିତି ସମୟ ଶୋଇ, ସେତିକି ସମୟ ଶୋଇପାରିଲ ଦୁଃଖ। ଦୁଃଖ ଆଉ କିଛି ନାହିଁ ସଂସାରରେ, ଯିଏ ଯାହା ଯେଉଁ ବସ୍ତୁରେ ଯାହାର ଯେତେ ଆସକ୍ତି ସିଏ ସେତେ ଦୁଃଖୀ, ଆଉ ଦୁଃଖ ବୋଲି ସଂସାରରେ କିଛି ନାହିଁ। ଦୁଃଖ ଯଦି ଗୋଟେ ଗୋଟେ କିଛି ଜିନିଷ ଜଗତରେ ଥାଏ ସେଇଟା ହଉଛି ଦୁଃଖ। ସଂସାରରେ ଯାହାର ଯେତେ ଆସକ୍ତି ତାର ସେତେ ଦୁଃଖ। ମୁଁ ଏମିତି ଖାଇବି, ମୁଁ ଏମିତି ଶୋଇବି, ମୁଁ ଏମିତି ଚଳିବି, ମୋର ଏତିକି ଧନ ଦରକାର, ମୋର ଏତିକି ଷ୍ଟାଣ୍ଡାର୍ଡ ଦରକାର, ମୋର ଏମିତି ଡ୍ରେସ୍ ଦରକାର, ଯାହାର ଯେତିକି ଆସକ୍ତି ତାର ସେତିକି ଦୁଃଖ। ଆଉ ଯିଏ ଏତେ ଆସକ୍ତିରୁ ମୁକ୍ତ ସିଏ ଏତେ ସୁଖୀ। ସେଥିପାଇଁ କାହିଁକି କୁହାଯାଏ ଧନୀ ଲୋକ ଅପେକ୍ଷା ଗରିବ ଲୋକ କାହିଁକି ସୁଖୀ? କାହିଁକି ତାଙ୍କର ପାର୍ଟିକୁଲାର ଆଟାଚମେଣ୍ଟ କିଛି ନଥାଏ, ତାଙ୍କ ପାର୍ଟିକୁଲାର ଆଟାଚମେଣ୍ଟ କିଛି ନାହିଁ। 500 ଟଙ୍କା ମିଳିଲା ଦେ କୁକୁଡ଼ା ଗୋଟେ ଧରିକି ମୁଡ଼ି ମୁଡ଼ିକା ମିଳିବ, ବାପା ପୁଛୁଆ ସିଏ ସବୁ ବସିକି ତାଙ୍କ ଝୋଳ କରି ଖାଇଦେବେ, ତାପର ଦିନକୁ ତାପରକୁ କିଛି ନାହିଁ, ସେ ଆଳୁ ପୋଡ଼ା ଖାଇବେ ଖାଇବେ, ନହେଲେ ତେନ୍ତୁଳି ଚକୁଡ଼ା ଖାଇଦେବେ, ତାଙ୍କର ବାସ ଚାଲେ, ତାର କିଛି ନାହିଁ। ବହୁତ ଧନୀ ଲୋକ ମୁଁ ଛୁଆଟି ବେଳେ ଶୁଣିଛି, ସେ ଗରିବ ଲୋକଟା ଭଲ ବରଂ ତାଙ୍କର ଗଣ୍ଡଗୋଳ ନାହିଁ, ତାଙ୍କର ଖାଲି ଖାଇବା ନାହିଁ ଗଣ୍ଡଗୋଳ, କାହିଁକି ଏ ସବ୍ଜି କଲୁନ, କାହିଁକି ଏଟା କଲୁନୁ, କାହିଁକି ଏଟା ହେଲା ତାଙ୍କ ଛୁଆ ଦେଖ ଦେଖୁନାହିଁ ତୁମେ ଯଦି ଛୁଆଟାକ ବେଶୀ ଗଣ୍ଡଗୋଳ, କାହିଁକି ମା ଏଟା କଲୁନୁ, କାହିଁକି ତାଙ୍କ ଛୁଆ କହିବେ? ଏ ଯୋଉ ଭାବିଲେ ଯୋଉ ଘୁଷି ଚଢୁଛନ୍ତି ଛୁଆ, ତାଙ୍କର କଣ ଡିମାଣ୍ଡ କିଛି ତାଙ୍କ ଛୁଆଙ୍କର ଅଛି କଣ? ଦେ ପଖାଳ ଆଣିକି ତାଙ୍କର ବାସ ବେଲା ଧରିକି ବସିଛି, ଯାହା ଥିବ ତାର ପଡ଼ାପଡ଼ି କରି ଖାଇ ଖୁଇ ଦେଇକି ବାସ ଥିଲେ ଥିବ, ନହେଲେ ନାହିଁ ପିଆଜ ଫିଆଜ ଟିକେ ଖାଇଦେଇକି ଘୁଷିରେ ବସରେ ବୋଲି। ଆଉ ତୁମ ଘର ଛୁଆ ସକାଳ ଉଠିଲେ କଣ? ମା ମୋର ହେଟା ଇଏ ଦରକାର, କଣ ନୁଡୁଲ ଦରକାର, ସେଟା ଦରକାର, ସେ କାନ୍ଦିକି କଟିବ? ସମସ୍ତଙ୍କ ଜୀବନ ଏ ଆସକ୍ତି ସମସ୍ତଙ୍କୁ ଘାରିକି ରଖିଛି, କାହାକୁ ଛାଡୁଛି? ସାଧୁସନ୍ତ କତୁ ଆରମ୍ଭ କରି କର୍ମୀ କତୁ ଆରମ୍ଭ କରି ସମସ୍ତଙ୍କୁ ଖାଇଦେଲା ଜୀବ ତ ସର ଏଥିପାଇଁ ମିଳିଛି। ଆଉ ସବୁବେଳେ ଗୃହ ଇହୟା ଗୃହ କାର୍ଯ୍ୟ ଗୃହ ଚେଷ୍ଟାରେ ସବୁବେଳେ ଆସକ୍ତ ହେବା ଉଚିତ ନାହିଁ, ଏଟା ପ୍ରମତ୍ତ ବୁଦ୍ଧି, ଏଟା ଗୋଟେ ପାଗଳ ବୁଦ୍ଧି। ବିଶେଷ କରି ଭକ୍ତରି କନସିୟସନେସଟା ଆସିବା ଦରକାର, ଭକ୍ତରି ଚେତନା ଆସିବା ଦରକାର। ମୋର ସମୟ ଶକ୍ତିଟା ସବୁବେଳେ ଭଗବାନ କାର୍ଯ୍ୟରେ ଯାଉ, ଭଗବାନଙ୍କ ସେବାରେ ଯାଉ, ନହେଲେ ସେ ଅଭ୍ୟାସଟା ରହିଗଲା ମାନେ ସେଇଟା ଦିନେ ଜୀବନର ବନ୍ଧନ ଦୁଃଖର କାରଣ ହବ। ଯାହାର ଯେତେ ଅଭ୍ୟାସ ସେ ଅଭ୍ୟାସଟା ତାକୁ କଣ କରୁଛି ମାନେ ତାକୁ ଗୋଟେ ରିଙ୍ଗ ଭଳିଆ ତା ଲାଇଫଟାକୁ ଦେଖିଛ ନା, ଯୋଉ କଣ ଥ୍ରେଡ୍ ବନାନ୍ତି, ଦେଖୁଛ ନା ଭାବିଲ ଥ୍ରେଡ୍ ଯେମିତି ବନାନ୍ତିନି, ଲେଦର 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 ଥ୍ରେଡ୍ ବନାନ୍ତି, ସେଟା ତୁମର ଯୋଉ ଆସକ୍ତି ଗୁଡାକ ତୁମକୁ ଗୋଟେ ଥ୍ରେଡ୍ ଭଳିଆ ବନେଇ ଦବ। ଥ୍ରେଡ୍ଟା କଣ କଣ କରିବ, ଯେଉଁଟା ଯେମିତି ଥ୍ରେଡ୍ ସେ ସେଦିନ ଅଧିକା ମାରିଲା ମାନେ କଟିଯିବ, ଗଲା ବେକାର ହେଇଯିବ। ସେଟା ଯାହାର ଯେଉଁ ହାବିଟ ସେ ଯୋଉଟା ରହିଲା ତୁମ ଲାଇଫ୍ଟା ସେ ଗୋଟେ ଥ୍ରେଡ୍ ଭଳିଆ ବନେଇଦେଲା, ପୁରା ଗୋଟେ ଥ୍ରେଡ୍ ଭଳିଆ ବନେଇ ଦବ। ତୁମେ ସେଇ ଜିନିଷଟା କଲାବେଳକୁ ଠିକ ସେଇ ଅଭ୍ୟାସଟା ଆସିକି ପହଞ୍ଚିବ। ଦେଖୁନ ତୁମେ ଯେ ଖାଇଲା ବେଳକୁ ତାର ଲୁଣ ଲଙ୍କା ଦରକାର, ସେ କଣ କରିବ? ଭୋଜି ଖାଇବାକୁ ଯିବା ଲୋକ ଲୁଣ ଅଣ୍ଟାରେ କଞ୍ଚା ଲଙ୍କା ମାରିକି ଯାଆନ୍ତି, ସତ ନା ମିଛ? ଯିଏ କଞ୍ଚା ଲଙ୍କା ଖାଏ ସେ ଭୋଜି ଖାଇବ ବୋଲି କଞ୍ଚା ଲଙ୍କା ଘରୁ ଧରିକି ଯାଇଥିବ। ଯେ ମଦ ଖାଇବା ଲୋକ ସେ ପାଟିକି ଯାଉ ଯୁଆଡେ ଯାଉ କଣ କରିବ? ତାର ତା ଯୁଆଡେ ଅଣ୍ଡାଳିକି ସିଏ ତାଙ୍କୁ ବାସିବ, ଆଉ ସେ ବାସିବ ଜାଣିଦେବେ। ତୁମେ ତାଙ୍କୁ ମନ୍ଦିରକୁ ନେଇକି ଯାଅ, ପୁରୀ ନେଇକି ଯାଅ, ବୃନ୍ଦାବନ ନେଇକି ଯାଅ, ସିଏ ଜାଣିଦେବେ କୋଉଠି ମଦ ଦୋକାନ ଅଛି, ତା ବାଟ ସିଏ କରିଦେବେ। ଆସକ୍ତି ମାନେ ଲୋକ ତୁ ପାରିବନି, ଥ୍ରେଡ୍ ଲାଇଫ୍ଟା ଗୋଟେ ଥ୍ରେଡ୍ ହେଇଗଲା, ତାର ଥ୍ରେଡ୍ ହେଇଗଲା। ଆମ ଜୀବନଟା ସେମିତି ଭକ୍ତର ଏଟା ସବୁଠୁ ବଡ ଜିନିଷ ହେଲା ଯେ ତୁମେ ସାଧୁମାନଙ୍କୁ କୁହାଯାଏ ତୁମେ ଟ୍ରାଭେଲ କର, ସାଧୁମାନେ କାହିଁ କୁହାଯାଏ ତୁମେ ଶୁଦ୍ଧ ହବ, ତୁମେ ଗୋଟେ ଜାଗାରୁ ରୁହନି, ଗୋଟେ ଜାଗାରେ ରହିଲେ ମୋର ସେଇ ବେଡ୍, ମୁଁ ସେମିତି ଖାଇବି, ସେମିତି ରହିବି, ସେଇ ଅଭ୍ୟାସରେ ପଡିବ, ମୋର ଏଇ ବାଥରୁମ୍ ଏପଟେ ଟ୍ୟାପ୍ ଖୋଲି ଦଉଛ ପାଣି ଆସିଗଲା, ଏତିକି ପାଣିରେ ଲୁଗା ଧୋଉଛ, ଏତିକି ପାଣି ଚାଲିଲା, ବୁଲିଲେ ଟ୍ରାଭେଲିଂ କଲେ ସାଇଜ ହେଇଯିବ, କୋଉଠୁ କୂଅରୁ ପାଣି କାଢ, କୋଉଠୁ ଏଠି ପରା କୋଉ ବାରଣ୍ଡାରେ ଶୁଅ, କୋଉଠି କେମିତି ରୋଷେଇ କରି ଖାଅ, କାହିଁକି କାହିଁକି ସାଧୁମାନଙ୍କୁ ଏଠି କୁହାଯାଏ ତୁମେ ସବୁବେଳେ ବୁଲ ବୁଲି ବୁଲିଲା ମାନେ ତାଙ୍କର କୌଣସି ଗୋଟେ ପାର୍ଟିକୁଲାର ଅଭ୍ୟାସ ରହିବନି, ସ୍ୱତନ୍ତ୍ର ଅଭ୍ୟାସ ରହିବନି, ସବୁଥିରେ ଆଡଜଷ୍ଟ କରିବାକୁ ପଡିବ। ତୁମର ଏଠି ନଅଟା ସାଢେ ନଅଟାରେ ଦଶଟା ଭିତରେ ପ୍ରସାଦ ହେଇଯାଉଛି, ବାହାରେ ସେମିତି କିଛି ଗ୍ୟାରେଣ୍ଟି ଦେଇପାରିବନି। ବାହାରେ ଟ୍ରାଭେଲିଂ କରିକି ତୁମେ ଯାଉଛ ସଂକୀର୍ତ୍ତନ ବସରେ, ତୁମେ କିଛି କହିପାରିବନି କେତେବେଳେ ରୋଷେଇ ହେବ, ଆଉ ଡେରି ହେଇଯିବ ଡେରି ହେଇଯିବ, କେତେବେଳେ ମିଳିବ ମିଳିବନି, ପରେ ଅସୁବିଧା ହେଇଗଲା, ବର୍ଷା ଝଡ଼ ହେଲା, ସବୁବେଳେ ଅଭ୍ୟାସଟା ଭାଙ୍ଗିବ, ସବୁବେଳେ ଅଭ୍ୟାସ ତୁମର ଭାଙ୍ଗିବ। ସେଥିପାଇଁ ସାଧୁମାନଙ୍କୁ ସବୁବେଳେ କୁହାଯାଏ ତୁମେ ଟ୍ରାଭେଲ କର, ଟ୍ରାଭେଲ କର। ଆଟାଚମେଣ୍ଟଟା କାହା ପାଇଁ ଭଲ ନୁହେଁ, ଏତେ ବଡ଼ ବଡ଼ ବିଦ୍ୱାନ ବ୍ରାହ୍ମଣ ମାନେ ଆଜି ମୁଣ୍ଡ ପିଟୁଛନ୍ତି, ବହୁତ ଆଟାଚମେଣ୍ଟ ହେଇଯାଇଥିଲା, ସେଥିପାଇଁ ସେ ଏଠି କହୁଛନ୍ତି ନନୁ ସ୍ୱାର୍ଥ ବି ମୋଡ଼ ଆନ, ଆମ ନିଜର ସ୍ୱାର୍ଥ ଯୋଉଟା ପରମାର୍ଥ, ଭଗବାନ ଯୋଉ ପଠେଇଥିଲେ କାହାକୁ ଗୋପମାନଙ୍କୁ, କେବଳ ଆମକୁ ପରମାର୍ଥ ବିଷୟରେ ସ୍ମରଣ କରିଦେବା ପାଇଁ ଆମେ ବୁଝିପାରିଲୁନୁ। କାହିଁକି କହିଲେ ପ୍ରମର୍ତ୍ତାନାମ ଗୃହ ଇହୟା, ଗୃହ ଇହୟା ଚେଷ୍ଟା ଗୃହ କର୍ମେଶୁ ପ୍ରମର୍ତ୍ତାନାମ, ପ୍ରମର୍ତ୍ତାନାମ ତତ୍ର ଆସକ୍ତାନାମ, ବହୁତ ଆସକ୍ତ ଆମେ ହେଇଯାଇଥିଲୁ। କଣ ଗୁରୁକୃଷ୍ଣ ଛଡ଼ା ଆମର କୌଣସି ଜିନିଷ ପ୍ରତି ଆସକ୍ତି ନାହିଁ, କେବଳ ଭଗବାନଙ୍କ ପ୍ରତି ଆସକ୍ତି, ଭଗବାନ ଆଉ ଭଗବାନଙ୍କର ସେବା, ଭଗବାନଙ୍କର ଧର୍ମ, ନହେଲେ ଅଲଗା ଜିନିଷ ପ୍ରତି କାହା ପ୍ରତି କିଛି ବ୍ୟକ୍ତିଗତ କୌଣସି ଆସକ୍ତି କିଛି ଆମକୁ ସାହାଯ୍ୟ କରିବନି, ପରମାର୍ଥରେ ଭ୍ରଷ୍ଟ କରିଦେବ, ବିଚ୍ୟୁତ କରିଦେବ। ଆସକ୍ତି ବା ଦେଖାଗଲା, ଦେଖି ଦିଆଗଲା ଭାଗବତରେ, ଭରତ ମହାରାଜଙ୍କ ଜୀବନ ଚରିତ୍ରରେ ଆସକ୍ତିର ଆଜି ପରିଣାମଟା କଣ ହେଇଗଲା। ସେଥିପାଇଁ ଅନ୍ୟକୁ ଭଲ ପାଇବ ଆସକ୍ତ ହବନି, ଅନ୍ୟକୁ ଭଲ ପାଅ ଅନ୍ୟକୁ ସାହାଯ୍ୟ କର କିନ୍ତୁ ଆସକ୍ତ ତା ପ୍ରତି ବଢ଼ାଅନି, ସବୁଟା ବନ୍ଧନର କାରଣ। ଦୟା କର କିନ୍ତୁ ଆସକ୍ତି ବଢ଼ାଅନି। ଭରତ ମହାରାଜ କଣ କଲେ, ଦୟା ହଉଛି ସବୁଠୁ ବଡ ଗୁଣ, ଦୟାଟା ଗୋଟେ ଭୂଷଣ ନା, ଆଉ ଦୟାଟା ଗୋଟେ ବଡ଼ ଭୂଷଣ, ଦୟାବାନ ପୁରୁଷ ବୋଲି କୁହାଯାଏ। ସେ ଦୟା ତାଙ୍କୁ ଆଜି ଜୀବନରୁ ପରମାର୍ଥରୁ ଭ୍ରଷ୍ଟ କରିଦେଲା, ଯୋଉଟା ସଂସାର ଯୋଉଟା ସବୁଠୁ ବଡ ସଦ୍ଗୁଣ ସେ ଭକ୍ତିର ବନ୍ଧନର କାରଣ ହେଇଗଲା। ଦୟାବାନ ପୁରୁଷକୁ ଲୋକ କଣ କୁହନ୍ତି, ଆଜ୍ଞା ଦୟାଳୁ ଲୋକ କୁହନ୍ତି ନା, ସମସ୍ତେ ଦୟାବାନ ଲୋକ ସମସ୍ତେ ଭଲ ପାଆନ୍ତି, ସେଇ ଦୟାଟା ତାଙ୍କୁ ଆଜି ତାଙ୍କ ଜୀବନକୁ ପଥରୁ ଭ୍ରଷ୍ଟ କରିଦେଲା। ଆଜି ମୃଗକୁ ମୃଗ ଶିଶୁଟାକୁ ଦୟା କରିକି ତାଙ୍କ ଆଜି ଚକ୍ରବର୍ତ୍ତୀ ସମ୍ରାଟ ଆଜି ମୃଗ ସ୍ୱରର ପାଇଗଲେ, କଣ ଲାଭ ହେଲା ସେ ଗୁଣରୁ, ପ୍ରାକୃତ ଗୁଣ ତାଙ୍କୁ କଣ ସାହାଯ୍ୟ କଲା, ଦୟା କରିକି ଆଜି ସେ କଣ ଲାଭ ପାଇଲେ, ସେ ଗୋଟେ ଆସକ୍ତିରୁ, ସେ ମୃଗ ଶିଶୁ ପ୍ରତି ଆସକ୍ତିରୁ କିଛି ଲାଭ ହେଲା। ସେଥିପାଇଁ ଦୟା କରିବା ଆସକ୍ତି ହବନି, ଆସକ୍ତିରେ ଯିବ ଏମିତି କାଟିପାରିବନି, କାରଣ ଯିବ ଯେହେତୁ ଆତ୍ମା, ଆତ୍ମାର ଧର୍ମ ହେଲା ସେ କାହା ପ୍ରତି ଆସକ୍ତ ହବ, କେହି ବିନା ଆସକ୍ତ ରହିପାରିବେନି। ତୁମେ ଦେଖ ଜଗତରେ ଯେତେ ପ୍ରକାର ଖାଇବା ପ୍ରତି, କାହାର ଶୋଇବା ପ୍ରତି, କାହାର ମିଠା ପ୍ରତି, କାହାର ପିତା ପ୍ରତି, କାହାର କାହା ପ୍ରତି, ପିନ୍ଧିବା ପ୍ରତି ସବୁ ଆସକ୍ତ ଅଛି କେତେ ଲୋକ, କି ନିଶା ପ୍ରତି, ସବୁ ଆସକ୍ତିରେ, କାରଣ ଆସକ୍ତିରେ ଆତ୍ମାର ଧର୍ମ ସେ ମୁଁ ତ ଆର୍ଟିଫିସିଆଲି କହିପାରିବିନି କାହାକୁ ତୁମେ ଗୋଟେ ବୈରାଗୀ ହେଇଯାଉ ବୋଲି, କେହି କାହା କାହାର ତ ଗୋଟେ କେମିତି, ବୈରାଗ୍ୟର ଅର୍ଥ ନୁହେଁ ଯେ ତାର ଆସକ୍ତି ନାହିଁ, ବୈରାଗ୍ୟର ଅର୍ଥ ହଉଛି ପ୍ରକୃତରେ ଭଗବତ ଆସକ୍ତି ହିଁ ବୈରାଗ୍ୟ, ବା ବୈରାଗୀ ଭଗବତ ଆସକ୍ତି ନାହିଁ ଯାହାର, ସେ ଯୋଉ ବାବାଜୀ ତାଙ୍କର ଆସକ୍ତିଟା ଅଲଗା, ତାଙ୍କ ଆସକ୍ତି କରୁଥିବ ସମ୍ମାନ ପାଇଁ, ମୁଁ ବଡ ବୈରାଗୀ ଲୋକ ମତେ ସମ୍ମାନ ଦେବେ, ସେ ପୁଣି ସେଟା ଗୋଟେ ଆସକ୍ତି ରହିଲା। ତୁମେ ଭାବୁଛ କି ଆସକ୍ତି ନାହିଁ ବୋଲି, ଏଇ ଯୋଉ କଣ ବୁଲୁଛନ୍ତି କଣ, ଯୋଉ ଲଙ୍ଗଳା ହାଇ କଣ ତାକୁ କୁହନ୍ତି କି ବାବା ନାଗା ବାବା, ତାଙ୍କର କଣ ସବୁଠୁ ବଡ ଆସକ୍ତି, ଆମେ କପଡା ପିନ୍ଧିବୁନୁ, ଆମେ କାହା ଘରେ ରହିବୁନୁ, କାହିଁକି ସବୁଠୁ ବଡ ଆସକ୍ତି ହେଲା ଲୋକ ଆମକୁ ସମ୍ମାନ ଦେବେ, ଆମ ଭଳିଆ ବଡ ବାବା କି ରହିଲା ଆସକ୍ତି, ଆସକ୍ତି କାହାକୁ ଛାଡ଼ିବନି, କିନ୍ତୁ ଆସକ୍ତି ଯେତେବେଳେ ଭଗବାନଙ୍କ ପାଦ, ଆମେ ଯେହେତୁ ଆତ୍ମା, ଆମର ଭଗବାନଙ୍କ ପ୍ରତି ଆସକ୍ତି ବଢ଼ିଲା, ଭଗବାନଙ୍କର ଭକ୍ତ ପ୍ରତି ଆସକ୍ତି ବଢ଼ିଲା, ସେଇଟା କେବଳ ଆମକୁ ସୁରକ୍ଷା ଦେବ, ତାପରେ ଏଇ ଭୌତିକ ଆସକ୍ତିଟା ଆଉ ତୁମର ଜୀବନର ବନ୍ଧନର କାରଣ ହବ ନାହିଁ, ବନ୍ଧନ କାରଣ ହବ ନାହିଁ। କିନ୍ତୁ ପ୍ରାଥମିକ ଅବସ୍ଥାରେ ଭୌତିକ ଆସକ୍ତିକୁ ସାଧନ କରିକି ଆମକୁ କାଟିବାକୁ ପଡିବ। ପ୍ରଭୁଜୀ ମହାରାଜ କହୁଛନ୍ତି ଗୋଟେ ଭଲ୍ୟୁଣ୍ଟାରଲି, ମୁଁ ଆଜି ପଢୁଥିଲି ସେ କଥା, ପ୍ରଭୁ ତାଙ୍କ ଲେକ୍ଚର ସେ ଜିନିଷଟା କହୁଛନ୍ତି, ଆମର ଯୋଉଟା ଇଚ୍ଛା ନାହିଁ ସେଟାକୁ ଆମ ଇଚ୍ଛା ବିରୁଦ୍ଧରେ କିଛି ପ୍ରଥମେ କାମ କରିବାକୁ ପଡିବ। ଆଉ ବୁଝିପାରୁଛନ୍ତି, ଶୋଇବା ପାଇଁ କେତେବେଳେ ଇଚ୍ଛା ହଉଛି, ଭୋରଟାରେ ଶୋଇବା ପାଇଁ ଭଲ ଲାଗେ, ଚାରିଟା କଣ ତିନିଟାରୁ ନିଦଟା ଆରମ୍ଭ ହବ ଭଲ, କାହିଁକି ଥଣ୍ଡା ପଡିଗଲା, ସେ ସମୟରେ ଭଲ ଲାଗିବ, ଶୀତ ଦିନରେ କେବଳ ସେତେବେଳେ ନିଦ ଭାଙ୍ଗେ, କାହିଁକି ପ୍ରଚୁର ଥଣ୍ଡା ହୁଏ, ଆଜିକାଲି ତ କମଳ ହେଇଗଲାଣି ଗଦି ହେଇଗଲାଣି ତ ସେଥିରେ କଣ ଅଛି, ଆଗରୁ ଲୋକ ରାତି 3ଟାରେ ଉଠି ଥରିବେ କାହିଁକି, ସେତେବେଳେ ଏଇ ଯୋଉ ଗରିବ ଲୋକ ତାଙ୍କ କଥା ମଥା ଘୋଡ଼େଇ ହୁଅନ୍ତି ସେତେବେଳେ ପ୍ରଚୁର ଥଣ୍ଡା ପଡେ, ସବୁବେଳେ ନିଦଟା ସେତେବେଳେ ହୁଏ, ଆମକୁ କଣ କହିବ ତୁମେ ସେତେବେଳେ ଉଠିବ, ତା ଅର୍ଥ କଣ ତୁମ ଆସକ୍ତିରେ ଆଉ କାଟ, ନିଦ୍ରା ଆସକ୍ତି କାଟ, ଭୋଜନ ଆସକ୍ତି କାଟ, ସବୁ ଜିନିଷ କାଟିବା ପାଇଁ କୁହା ହଉଛି ଆମକୁ, ଏଟା ପ୍ରଥମ ବ୍ୟବସ୍ଥା କରିବାକୁ ପଡେ, ଏଟା ସ୍ୱାଭାବିକ ନୁହେଁ, କଣ ହଉଛି ଆମର ଗୋଟା ଶକ୍ତି କମିଗଲା ବେଳକୁ ଗୋଟା ଶକ୍ତି ବଢି ଯାଉଛି, ଏଟା କେତେ ଦିନ ଚାଲିବ ତୁମକୁ, ଏଟା ହବ, ଏଟା ତୁମ ନିରାଶ ବାର ନାହିଁ, ଏଟା ହଉନି ନାଇଁ, ହେଟା ଏଟା ହବ, ଯେପର୍ଯ୍ୟନ୍ତ ଭଗବାନଙ୍କ ପ୍ରତି ଆସକ୍ତି ନ ଆସିଛି ଗୋଟେ ଦେଖିବା ବଢି ହଉଥିବ, ପୁଣି ତାକୁ ତାକୁ ଷ୍ଟ୍ରଗଲିଂ କରି ତୁମେ କାଟିଦେଲା ବେଳକୁ ଆଉ ଗୋଟେ ଆଡେ ବଢିଯିବନି, ଏମିତି ଚାଲିବ କେତେ, କିନ୍ତୁ ଏଟା ସ୍ଥାୟିତ୍ୱ କେତେବେଳେ ଆସିବ, ସ୍ଥାୟିତ୍ୱ ଆସିବ ଯେତେବେଳେ ଭଗବାନ ପ୍ରତି ଆସକ୍ତି ହେଇଯିବ, ଭଗବାନଙ୍କର ସାଧୁଗୁରୁଙ୍କର କୃପା ତାଙ୍କ ପ୍ରତି ଆସକ୍ତି ଧୀରେ 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 ବୋଲେ ମନ ଶାନ୍ତ ହବ, ତାଙ୍କ କରୁଣା ବି କିଛି ମିଳିବ, ଆଉ ଆସକ୍ତି ରହିବନି, ଭଗବତ ଆସକ୍ତି ହେଇଗଲେ ବିଷୟ ଆସକ୍ତି, ତୁମେ ଦୁଇଟା ଆଜି ସେ ପ୍ରବତ କଥା କୁହ, ତୁମେ ସେ କୋର୍ସ ତିଆରି କରୁଛ ପ୍ରବତ, ତୁମେ ଦୁଇଟା ଜିନିଷ କେତେବେଳେ ଚେଷ୍ଟା କରୁନି ଏକା ସାଙ୍ଗରେ କରିବା ପାଇଁ, ଏଟା ପ୍ରାକ୍ଟିକାଲ ନୁହେଁ, ମୁଁ ମେଟେରିଆଲ ଲାଇଫ୍ରେ ମୋର ଯେମିତି ଖାଉଛି ସେମିତି ଖାଇବି, ଯେମିତି ଶୋଉଛି ସେମିତି ଶୋଇବି, ଯାହା ପିନ୍ଧୁଛି ସେମିତି ପିନ୍ଧିବି, ମୋର ଲାଇଫ୍ରେ ମୋ ଷ୍ଟାଇଲ କିଛି ଚେଞ୍ଜ କରିବିନି, ତା ସହିତ ମୋର ଭକ୍ତି ଦରକାର, ଏଟା ସମ୍ଭବ ହବନି, ତୁମକୁ କିଛି ମେଟେରିଆଲି ଲସ୍ କରିବାକୁ ପଡିବ, ତାହେଲେ ସ୍ପିରିଚୁଆଲ ତୁମେ କିଛି ଗେନ୍ କରିବ, କିଛି ସେ ସାଇଡ୍ ଛାଡ଼ିଲେ ଏ ସାଇଡ୍ କିଛି ମିଳିବ, ତୁମର କ୍ଷତି କିଛି ହବନି, ଦୁଇଟାଙ୍କୁ ଏକା ସାଙ୍ଗରେ ତୁମେ ଚାହୁଁନି ପାଇବା ପାଇଁ, ସେଟା ସମ୍ଭବ ନୁହେଁ, ତେଣୁ ଏଇ ଆଜି ବ୍ରାହ୍ମଣ ମାନେ ଯୋଉ କହୁଛନ୍ତି ଆମେ ପ୍ରମତ୍ତର ହେଇଗଲୁ, ଅତ୍ୟନ୍ତ ଆସକ୍ତ ହେଇଗଲୁ ଗୃହ କାର୍ଯ୍ୟରେ, ଏଠି କଣ କହିଲେ ଅହୋ ନ ସ୍ମରାୟମାସମ ଗୋପବାକ୍ୟ ଶତାଙ୍ଗତି ଶତାଙ୍ଗତି, ସାଧୁମାନଙ୍କର ଯିଏ ଗତି ସେ ଭଗବାନ କୃଷ୍ଣ, ଦେଖ କିଏ କି ମହାନ ପୁରୁଷ, ସେ କିଏ ଆଶ୍ଚର୍ଯ୍ୟ କୃପାଳ ପୁରୁଷ, ସେ ଗୋପମାନଙ୍କ ଦ୍ୱାରା ଆମକୁ ସ୍ମରଣ କରିଦେଇଥିଲେ, କଣ କଣ ସ୍ମରଣ କରିଦେଲେ, ତୁମ ସ୍ୱାର୍ଥ ହଉଛି ବିଷ୍ଣୁ, ମୁଁ ପରମାର୍ଥ ତୁମର ସ୍ୱାର୍ଥ, ତୁମେ କଣ ସ୍ୱର୍ଗକୁ ଯିବା ପାଇଁ ଚାହୁଁଛ, ସେଥିପାଇଁ କ୍ଷୁଦା ଯୋଉ ଭୋକିଲା ବୃନ୍ଦାବନ କଣ ଫଳ ନଥିଲା ନା, କୃଷ୍ଣ ଚାହିଁଥିଲେ ଆଉ କୌଣସି ଭକ୍ତ ପାଖକୁ ବା କିଛି କିଛି କାର୍ଯ୍ୟ କରିପାରିନଥାନ୍ତେ, ଅଲଗା କୌଣସି କଣ କାହା ଦ୍ୱାରା କଣ ଭଗବାନ କିଛି ଅଲଗା ବଣକୁ ଯାଇ କଣ ସଖାମାନଙ୍କୁ ଭୋଜନ ଦେଇପାରିନଥାନ୍ତେ, ତାଙ୍କ ପାଖକୁ ପଠେଇବାର କାରଣ କଣ, କୃପା ସ୍ୱଭାବରେ ସେମାନଙ୍କୁ ସ୍ମରଣ କରିଦେବା ପାଇଁ, ତୁମର ପରମାର୍ଥ ହଉଛି ଏଇଟା ସ୍ମରଣ କର, ଆଜି ସେଟା ଚିନ୍ତା ଆସୁଛି ଭଗବାନ କାହିଁକି ଆମକୁ ଖାଇବା ପାଇଁ ପଠେଇଥିଲେ, ଏ ଆମ ପାଖକୁ କହିଥିଲେ ପଠେଇଥିଲେ ଗୋପମାନଙ୍କୁ ଭୋକିଲା ଅଛି ବୋଲି, ଓ ଆମକୁ ପରମାର୍ଥ ବିଷୟରେ ସୂଚନା ଦେବା ପାଇଁ, ଦେଖ ଆଜି ପତ୍ନୀ ମାନେ ଗଲେ ସେମାନେ ଆଜି ଦର୍ଶନ କରିକି ଆଇଲେ, ଆଜି ଭକ୍ତିରେ କେମିତି ଗଦଗଦ ହଉଛନ୍ତି, ସ୍ୱର ପବିତ୍ର ହୁଏ ନା ଭକ୍ତିରେ, ସ୍ୱରଟା ପବିତ୍ର ହୁଏ, ହୃଦୟରେ ଭକ୍ତି ନ ଆସିଲା ପର୍ଯ୍ୟନ୍ତ ସ୍ୱରଟା ଗୋଟେ ଅପବିତ୍ର ଶରୀର, ଗାଧେଇ ପଡିଲେ କଣ କି ପବିତ୍ର ହେଇଯାଏ, ଗୋଟେ ଗାଧେଇ ପଡିବ ସେଣ୍ଟ ମାରିଦବ ଭଲ ଡ୍ରେସଟା ପିନ୍ଧିଦବ ଅପବିତ୍ର ହେଇଯିବ ନା କଣ, ହୃଦୟଟା ଅପବିତ୍ର ନା, ହୃଦୟରେ କାମ ରହୁଛି, କ୍ରୋଧ ରହୁଛି, ଈର୍ଷା ରହୁଛି, ଦ୍ୱେଷ ରହୁଛି, ପରର ହିଂସା ଚିନ୍ତା, ପରର ନଷ୍ଟ ଚିନ୍ତା, ଏଟା କଣ ଅମଙ୍ଗଳ ନା, ହୃଦୟ ଭିତରେ ଅନ୍ୟ ପ୍ରତି ଦୋଷ ରହୁଛି, ଗୋଟେ ଅପବିତ୍ର ଶରୀର, ଏ ଶରୀରରେ କଣ ଭଗବାନଙ୍କ ସେବା ନେବେ, ହୃଦୟଟା ଅପବିତ୍ର ରହୁଛି ନା, ତୁମର ଗୋଟେ କ୍ରୋଧ ହେଲା ଜଣକୁ ଗୋଟେ ଭଲ ପାଉନ, ସେଟା କଣ ତୁମ ତୁମ ଶରୀରଟା ଅପବିତ୍ର ହେଲା, ତୁମ ହୃଦୟରେ ଭଗବାନ ଅଛନ୍ତି ନା, ଗୋଟେ ଅପବିତ୍ର ଶରୀର, ରାଗ ଦ୍ୱେଷ ଏଗୁଡା ଧରିକି ରଖିଛି, କେମିତି ଆମେ ଭଗବାନଙ୍କୁ ପ୍ରାପ୍ତ ହବ, ଶୁଦ୍ଧ କରିବାକୁ ପଡିବ, ଭକ୍ତି ଦେବୀ କଣ କରନ୍ତି, ଭକ୍ତି ଯେତେବେଳେ ଆସେ ତୁମ ସ୍ୱରକୁ ଶୁଦ୍ଧ କରିବେ, ତ ପବିତ୍ର ହେଲା ମନ ସବୁବେଳେ ଭଗବାନ ପାଖରେ ରହିବା, ଅନ୍ୟର ଦୋଷ ଦେଖିବା, ଅନ୍ୟକୁ ଘୃଣା କରିବା, ଏସବୁ ବିଚାର କେବେ ରହିବେନି, ସବୁବେଳେ ତୁମେ ଚାହିଁବ କେମିତି ମୁଁ ଭଗବାନଙ୍କର ସେବା କରିବି, ଆଉ ଅନ୍ୟମାନଙ୍କ ପ୍ରତି ତୁମର କୌଣସି ଦୋଷ ଦୃଷ୍ଟି ଆସିବନି, ଏ ଭକ୍ତି ମହାରାଣୀଙ୍କର କୃପା, ଆଉ ଯାହା ଇଚ୍ଛା ହଉଛି ଯିଏ ଯାହା କର୍ମ ହିସାବରେ ଭଗବାନଙ୍କ ଇଚ୍ଛାରେ କରୁଛନ୍ତି, ଆମେ କାହାକୁ କଣ କହିବା ଆବଶ୍ୟକ ଅଛି, ଅନ୍ୟର ଦୋଷ ଦେଖିଦେଲେ ଯେ ଆମର ଗୁଣ ଚାଲି ଆସନ୍ତା ଯଦି ଆମେ ଦୋଷ ଦେଖନ୍ତେ, ଅନ୍ୟର ଭୁଲଟାକୁ ଦେଖିଦେଲା ପରେ ଯେ ନିଜର ଭୁଲଟା ଠିକ ହେଇଯାଉଛି, ଅନ୍ୟରକୁ ଅନ୍ୟକୁ ଭୁଲ ବୋଲି କହିଦେଲା ପରେ ନିଜର ଭୁଲଟା ଯଦି ଠିକ ହେଇଯାନ୍ତା ତାହେଲେ ଆମର ଲାଭ ହୁଅନ୍ତା, ଅନ୍ୟକୁ ଭୁଲ କହିଦେଲା ପରେ ତ ଆମର ଆମେ ଯାହା ଭୁଲ କରୁଛେ ସେ ଭୁଲଟା ସବୁବେଳେ ଚାଲିକି ରହିଛି, ସେଥିରେ କଣ ଲାଭ ହଉଛି ଅନ୍ୟକୁ ଭୁଲ ବୋଲି କହିବା, କିଛି ଲାଭ ନାହିଁ, କିନ୍ତୁ ଛାଡ଼ି ବି ପାରିବାନି, ଆମେ ସ୍ୱାର୍ଥଟା କଣ ବୁଝିପାରୁନି, ଆମର ଚିତ୍ତ ସ୍ଥିର ହେଇନି, ଆମେ ଆମର ମତିଟା କୃଷ୍ଣଙ୍କ ଚରଣରେ ରହିନି, କୃଷ୍ଣ କୃପାଟା ଆମକୁ ମିଳେନି, ଆସକ୍ତି ନ ଆସିଲେ ଏସବୁ ଅବସ୍ଥା ହବ, ଅପବିତ୍ର ହେଇଯିବ ଶରୀରଟା, ସବୁବେଳେ ସବୁବେଳେ ଅପବିତ୍ର ହେଇକି ରହିବ। ଯେଉଁ ଶରୀରକୁ ବୈଷ୍ଣବ ମାନେ ତିଳକ ପବିତ୍ର କରିବା ପାଇଁ ତିଳକ ଲଗାଉଛନ୍ତି, ଦ୍ୱାଦଶ ତିଳକ ଲଗାଉଛନ୍ତି, ସ୍ନାନ କରୁଛନ୍ତି, କଣ୍ଠିମାଳା ଲଗାଉଛନ୍ତି, ଚରଣାମୃତ ପାଉଛନ୍ତି, ପ୍ରସାଦ ପାଉଛନ୍ତି, ସବୁ କରୁଛେ କେବଳ ପବିତ୍ରଟା କରିବା ପାଇଁ, ନାମ ପୁଣି କରୁଛେ, କଥା ବି ଶୁଣୁଛେ, କେବଳ ପବିତ୍ର କରିବା ପାଇଁ। କିନ୍ତୁ ଦେଖ ବାହ୍ୟ ଶୌଚ ଅନ୍ତଃ ଶୌଚ ସବୁ କରିବା ପାଇଁ ଚେଷ୍ଟା କରୁଛେ, କେବଳ ହୃଦୟ ଭିତରୁ ଏସବୁ ଜିନିଷକୁ ବାହାର କରିବା ପାଇଁ ବାହାରୁଛି। ତାର କର୍ମୀ ଲୋକଙ୍କର କଣ ଅବସ୍ଥା ହେଇଥିବ ଚିନ୍ତା କର। ଆଜି ତୁମେ କହୁଛ ମୁଁ ଭକ୍ତ ହେଇକି ମୋର କଣ ଲାଭ ହେଲା, ତୁମେ ଚିନ୍ତା କର, ତୁମେ ଏତିକି ଟ୍ରାଏ କଲଣି କେବଳ ଭିତରେ ଥିବା ତୁମର ହୃଦୟରେ ମହିଳାକୁ ବାହାର କରିବା ପାଇଁ, ତା ଦେହରେ ତୁମେ ସ୍ନାନ କରୁଛ, ପବିତ୍ର ଆମିଷ ଖାଉନ, ତିଳକ କରୁଛ, ତୁଳସୀ ମାଳା ଧାରଣ କରୁଛ, ମହାପ୍ରସାଦ ପାଉଛ, ଚରଣାମୃତ ପାଉଛ, ପ୍ରଣାମ କରୁଛ, ଭାଗବତ ପଢୁଛ, ନାମ କରୁଛ, ଏତିକି କଲାପରେ ବି ଆମ ବୈଷ୍ଣବିକ ଆମ ହୃଦୟରେ ଏତିକି ଜିନିଷ ରହିଛି, ତାର ବାହାର ଲୋକଙ୍କ ହୃଦୟରେ କଣ ଥିବ ବୁଝିପାରୁଛ ତ? କେତେ ତାଙ୍କ ହୃଦୟରେ ସୁପ୍ତ ଭାବରେ ରହିଛି ଏ ଜିନିଷ, କେତେ ଭୟଙ୍କର ଏ ଅନର୍ଥ, ଗୋଟେ ଯୁବ ବିଚାର କରିକି ଦେଖୁ। ଏତେ କିଛି କଲାପରେ ବି କିଛି ଜଣାପଡ଼ୁନି ଯେ ମୋ ହୃଦୟରୁ ଯାଇଛି ବୋଲି, ଗୋଟେ କାହାର ବଳ ଦରକାର? ଯୁବ ବିଚାର କରିବା ଦରକାର ଯେ ଅନର୍ଥକୁ ବିଦୃତ କରିବା ପାଇଁ କାହାର ବଳ ଦରକାର, ମୁଁ କଣ କରିପାରିବି? ଏତେ ପବିତ୍ର ଏତେ ଜିନିଷ କଲାପରେ ବି କିଛି ଜଣାପଡ଼ୁନି, ସବୁଗୁଡା ଶୂନ ଭଳିଆ ଲାଗୁଛି, ହୃଦୟରେ ଭକ୍ତିଭାବ ଆସୁନି। ତେଣୁ ଏଇ କୃପା, ଭଗବାନଙ୍କର କୃପା, ବୈଷ୍ଣବମାନଙ୍କର କୃପା, ଏଇ ସେବା କରିକି ସେଇ ସମୟଟାକୁ ଆମକୁ ଅପେକ୍ଷା କରିବାକୁ ପଡିବ, କେବେ ସେ କୃପାଟା ଆସିବ। ସେ କୃପାର ବଳରେ ଭକ୍ତି ମହାରାଣୀ, ଯଦି ସାଧୁଗୁରୁଙ୍କ କୃପା ବଳରେ ଭକ୍ତି ମହାରାଣୀ ଆବିର୍ଭାବ ହେଲେ ସମସ୍ତ ସଦ୍ଗୁଣ ପ୍ରକାଶ ପାଇବ, ଶରୀରଟା ପବିତ୍ର ହବ। ଆଉ ଏବେ ଆମର ଶରଣାଙ୍ଗତ ଆମର ଭାବକୁ ଭଗବାନ ଗ୍ରହଣ କରିକି ହିଁ ସେ ପବିତ୍ର ଭାବନା ମନ ଭିତରେ ଆସିବ, ଏମିତି ନୁହେଁ ଯେ ଏକା ସାଙ୍ଗରେ ଆସିବ କୃପା। ଆମ ଯେତିକି ଯେମିତି ଶରଣାଙ୍ଗତ ହଉଛୁ, ଯେଭଳି ସେବା କରୁଛୁ, ସେତିକି କୃପା ଆମକୁ ମିଳୁଛି, ଆଉ ସେତିକି ଉପଲବ୍ଧି ହିଁ ଆସିବ। ଭଗବାନ ପବିତ୍ରତମ, ଆମେ ଆମକୁ ସମ୍ପୂର୍ଣ୍ଣ ପବିତ୍ର ନ ହେଲେ ଭଗବାନ କେବେ ଆମକୁ ଗ୍ରହଣ କରିବେନି, ଶରୀରକୁ ଶୁଦ୍ଧ କରିବାକୁ ପଡିବ। ଏଥିପାଇଁ ସେ କହିଲେ ପ୍ରମତ୍ତୟା, ଆମେ ସ୍ୱାର୍ଥ ବିମୂଢ ହେଇଗଲୁ, ଆମେ ଜାଣିପାରିଲୁନୁ, ଗୋପମାନଙ୍କୁ ପଠେଇଲେ ଆମକୁ ପରମାର୍ଥ ସୂଚନା ଦେବା ପାଇଁ, କିନ୍ତୁ ଆମେ କିଛି ବୁଝିପାରିଲୁ। କୋ ଭଗବତ କାରୁଣ୍ୟମ କୋ ବା ଅସ୍ମାକମ ଦୌରାତ୍ୟମ ଇତିହାସ, ଚକ୍ରବର୍ତ୍ତୀ ଲେଖିଲେ, ତାଙ୍କ ତ ସବୁ ସର୍ଟରେ ଲେଖିଦେବେ, କେତେ କେତେ ବଡ ସୁନ୍ଦର ସୁନ୍ଦର କଥାକୁ ସେ ସର୍ଟରେ ଲେଖିଦିଅନ୍ତି, ସେ ତ ସ୍ୱାମୀ ସେଭଳି ବେଳେ ବେଳେ ଲେଖନ୍ତି। କୋ ଭଗବତ କରୁଣ୍ୟମ, ଭଗବାନଙ୍କର କରୁଣାଟା କେତେ ବଡ କରୁଣା, ଆଜି ମୁଣ୍ଡ ପିଟି କାଞ୍ଚନ୍ତି, କେତେ ଭଗବାନ କରୁଣା କଲେ। ଆରେ ବେଦରେ ଅନାଦି କାଳରୁ ଆମେ ନିଜେ ଯଜ୍ଞ କରୁଛୁ, ଯାହାଙ୍କୁ ଟିକେ ଫଳ ଭାଗ ଦେଇକି ବା ଯଜ୍ଞକୁ ଯଜ୍ଞ କର୍ମ ଅର୍ପଣ କରି ଆମେ ସ୍ୱର୍ଗକୁ ଯିବୁ, ସେ ଆଜି ସାକ୍ଷାତ ଆମକୁ ଅର୍ଣ୍ଣ ପାଇଁ ପଠେଇଥିଲେ ସଖାମାନଙ୍କୁ, କିନ୍ତୁ ଆମେ ବୁଝିପାରିଲୁ କାହିଁ, ଆମ ଆସକ୍ତି ଯୋଗୁଁ, ଘର ଆସକ୍ତି ଯୋଗୁଁ ବା ଦେହ ଆସକ୍ତି ଯୋଗୁଁ ବା ସ୍ୱାର୍ଥ ଯୋଗୁଁ। କୋ ଭଗବତ କାରଣ୍ୟମ, ଭଗବାନଙ୍କର କରୁଣାଟା କେଉଁଠି? କୋ ବା ଅସ୍ମାକମ ଦୌରାତ୍ମ୍ୟମ, ଆମର ଦୌରାତ୍ମ୍ୟକୁ ଦେଖ, ଆମେ ଗୋଟେ ବୁଝିପାରିଲୁନୁ ଭଗବାନ କାହିଁକି ପଠଉଛନ୍ତି। ସ୍ୱାର୍ଥରେ ସ୍ୱାର୍ଥରେ ସବୁବେଳେ ଅଭିଲିପ୍ତ ହେଇକି ରହିଲେ, ଆସକ୍ତ ହେଇଗଲେ ଯିବ, ତାର ପରମାର୍ଥତା କାନରେ ହରିକଥା ପଶିବନି। ସେପାଇଁ ଗୁରୁଦେବ କୁହନ୍ତି ସେ କଥା, କାହିଁକି ତୁମର କାହିଁକି ତୁମ କର୍ଣ୍ଣରେ କାହାର କାନରେ ହରିକଥା ପଶେ ନା, କାହାର ପଶେ ନା, ଯାହାର ଭୌତିକ ଆସକ୍ତି ପ୍ରବଳ ତା କାନରେ ହରିକଥା ପଶିବନି। ସେ ଗୁରୁଦେବ ସେ କଥା କୁହନ୍ତିନି, ଇନ୍ଦ୍ର ଯୋଉ ଇନ୍ଦ୍ର ଘୁଷୁରୀ ହେଇଛି, ଆଉ ଅଭିଶାପ ପାଇଗଲା, ଘୁଷୁରୀ ହେଇଛନ୍ତି, ଘୁଷୁରୀ ହେଲା ପରେ ବ୍ରହ୍ମା ଆସିଲେ ତମ ଫେରେଇ ନେବା ପାଇଁ, କୋଉଠିକି? ସ୍ୱର୍ଗ ପ୍ରପଦ ବିଟାକୁ କହିଛନ୍ତି, ସ୍ୱର୍ଗ ଫେରେଇ ନେବା ପାଇଁ ଆସି କହୁଛନ୍ତି, ତୃତୀୟ ସ୍କନ୍ଧରେ ପ୍ରପଦ କହିଛନ୍ତି। ଗୁରୁଦେବ ସେଟା କୁହନ୍ତି, କିରେ ତୁ ଇନ୍ଦ୍ର ଥିଲୁ, ଆଉ ତୁ ସ୍ୱର୍ଗରେ ଇନ୍ଦ୍ର ଥିଲୁ, ଅପସରା ମାନେ ସବୁ ଥିଲେ, ସଚିତ ଥିଲେ, ଅମୃତ ପାନ କରୁଥିଲୁ, ଏଠି ଆସିକି ଘୁଷୁରୀ ଜଣ ପାଇଁ ଚାଲୁନୁ? ସେ ମାରି ଗୋଡେଇଲା, ଆଗେ ଗୋଡେଇ ଆସିଲା ଇନ୍ଦ୍ରକୁ ମାରିବା ପାଇଁ, କିଏ? ଘୁଷୁରୀ ପଳେଇଲା, ବ୍ରହ୍ମାଙ୍କୁ ମାରିବା ପାଇଁ ଆସିଲା। ଆଉ ବ୍ରହ୍ମା ତ ଯୋଗେଶ୍ୱର, ସେଠୁ ଜାଣିଛନ୍ତି, ସେ ଯୋଗୀ ଯୁଗ ଜାଣିଛନ୍ତି, ସେ କଣ କଲେ, ତାର ପିଲାଗୁଡାକୁ ମାରିଦେଲେ, ପିଲାଗୁଡା ମାରିଦେଲେ, ତଥାପି ପିଲାଗୁଡା ମାରିଦେଲା ପରେ ତାର ଚିନ୍ତା ଆଇଲେ, ତାର ତଥାପି ରାଗିକି ଦୌଡ଼ି ଆସୁଛି ମାରିବା ପାଇଁ। ବ୍ରହ୍ମା ଚିନ୍ତା କଲା, ଆରେ ପିଲାଗୁଡାକୁ ମାରିଦେଲେ ତଥାପି ଆସକ୍ତି କମୁନି, ଆସକ୍ତି କଣ ଏତେ ଶୀଘ୍ର ଚାଲିବ ନା କଣ, ପିଲାଗୁଡା ମରିଗଲେଣି। ସେ ଲେଖିଲେ, କିଏ ଶଙ୍କରାଚାର୍ଯ୍ୟ ଲେଖିଲେ ବା ସେ ଆସକ୍ତି କଥାରେ, କେତେ ସୁନ୍ଦର ଶ୍ଳୋକଟା, ଆଉ ସତ ସେଟା ବ୍ୟବହାର ହଉନି, ପବ୍ଲିକରେ ବହୁତ ବ୍ୟବହାର ହୁଏ। ସେ ବୃଦ୍ଧ ଜାତ ଆଗୋହିତମ ଦଣ୍ଡମ ତଥାପି ନମୁଛନ୍ତି ଆଶା ପିଣ୍ଡମ, ତା ମୁଣ୍ଡରେ କଣ ଆରମ୍ଭଟା ତା ଆରମ୍ଭଟା ମଲ ଭଲ ମରିଯିବ, ମନେ ପଡ଼ିଯିବ। କେଶ ସବୁ ଅଙ୍ଗ ଗଲିତମ ଗଲିତମ ଅଙ୍ଗ ଗଲିତମ ପଲିତମ ମୁଣ୍ଡମ, ଅଙ୍ଗ ସବୁ ଗଳିତ ହେଇଗଲାଣି। ଗଳିତ ମାନେ କଣ, ଚର୍ମ ଗୁଡା ସବୁ ଦେଖିବା ବୁଢା ହେଇଗଲେ କଣ ହବ, ଚର୍ମ ଗୁଡା ସବୁ ଝୁଲି ପଡିବ, ଅଙ୍ଗ ସବୁ ଗଳିତ ହେଇଗଲାଣି, ସବୁ ଆଖି ପଶିଯିବ, କାନ ପଶିଯିବ, ସବୁ ସବୁ ଜିନିଷ ଭିତରୁ ଚାଲିବ। ଅଙ୍ଗ ଗଲିତମ ଫଲିତମ ମୁଣ୍ଡମ, ମୁଣ୍ଡ ପଙ୍କା ହେଇଗଲାଣି, କେଶ ସବୁ ପାଚିଗଲେ। ଅଙ୍ଗ ଗଲିତମ ଫଲିତମ ମୁଣ୍ଡମ, ଆଉ ଗୋଟେ କଣ ହେଲା, ଦର୍ଶନ ବିହୀନ ଜାତି ତୁଣ୍ଡମ, ଦର୍ଶନ ବିହୀନ ଜାତି ତୁଣ୍ଡମ। ଦର୍ଶନ ମାନେ କଣ, ଦାନ୍ତ, ଦାନ୍ତ ନାହିଁ ମୁହଁଟା, ତୁଣ୍ଡରେ ଦାନ୍ତ ନାହିଁ। ବୃଦ୍ଧ ଜାତି ଗୁହିତ ଦଣ୍ଡମ, ଅଙ୍ଗ ଗଳିତ ହେଇଗଲାଣି, କେଶ ପାଚିଗଲାଣି, କମର ବଙ୍କା ହେଇଗଲାଣି, ମୁଖରେ ଦନ୍ତ ନାହିଁ। ବୃଦ୍ଧ ଜାତି ଗୃହିତ ଦଣ୍ଡମ, ବୃଦ୍ଧ କଣ କରୁଛି, ଦଣ୍ଡଟା ଧରିକି ଯାଉଛି, ବାରି ଗୋଟେ ଆଶ୍ରୟ, ସେ ସମୟରେ ଆଉ କିଛି ନାହିଁ, ବାରି ଗୋଟେ ଧରିକି ଯାଉଛି। ତଥାପି ନ ମୁଞ୍ଚନ୍ତି ଆଶା ପିଣ୍ଡ, ତଥାପି ଆଶା ପିଣ୍ଡ, ମୁଁ ଆଉ କେତେ ଦିନ ବଞ୍ଚିବି, ମୁଁ ସୁଖରେ ରହିବି, ମୋ ପିଲାପି ଛୁଆ ପାଇଁ କରିବି। ଆଶା ଆସକ୍ତିଟା କାଟିବା ସହଜ ଜିନିଷ ନାହିଁ, କେବଳ ଯଦି ଗୁରୁ ବୈଷ୍ଣବ ଆସକ୍ତି ବଢେଇ ପାରିଲ ସେଟାକୁ ତୁମେ ପଛରେ ପକେଇ ପାରିବ, ନହେଲେ ସେ ସବୁବେଳେ ତୁମକୁ ଟାଣିକି ନେଇ ପଳେଇବ। ଏଇଟା ଜୀବର ଜୀବର ହଉଛି ଦୌରାତ୍ମ୍ୟ ଆଉ। ସେ କହିଲେ ସେ କଥା, କୋ ଭଗବତ କାରୁଣ୍ୟମ କୋଚ ଅସ୍ମାକମ କୋ ବା ଅସ୍ମାକମ ଦୌରାତ୍ମ୍ୟମ, ଭଗବାନଙ୍କର କରୁଣାକୁ ଦେଖ, ଆମର ଦୌରାତ୍ମ୍ୟକୁ ଦେଖ, ଭଗବାନ ପଠେଇଲେ ଦୟା କରିକି ଆମକୁ ପରମାର୍ଥରେ ଆମେ ସ୍ମରଣ କରାଇଦେବା ପାଇଁ, କଣ ହବ, ଆମେ କି ସ୍ମରଣ କରିପାରିଲୁ, କାହିଁକି ଗୃହରେ ଅତ୍ୟନ୍ତ ଆସକ୍ତି। ଆଉ ସେ କଥା ସେ ଗୁରୁଦେବ କୁହନ୍ତେନି, ହରି କଥା ତ କାନରେ ପଶିବନି, ଆଉ ଯେତେ କହିଲେ କଣ ହବ, ଆଉ ତାଙ୍କ ପିଲା ଗୁଡାକ ସବୁ ମାରିଦେଲା, ମାରିଦେଲା ପରେ ବ୍ରହ୍ମାଙ୍କୁ ପୁଣି ଗୁଡିଏଲା, କିଏ ଇନ୍ଦ୍ରଜୀ ଘୋଷରୀ ପୁଣି ଗୁଡିଆଏ। ହେ ବ୍ରହ୍ମା ଚିନ୍ତା କଲେ, ଇଏର ସ୍ତ୍ରୀଟା ଅଛି ବୋଲି, ଇଏ ପିଲା ମରିଗଲା ପରେ ବି ଏ ସ୍ତ୍ରୀ ଆସକ୍ତିଟା ଅଛି, ପୁଣି ସ୍ତ୍ରୀ ଦ୍ଵାରା ପୁଣି ଦେଢ଼ଜଣ ଦେଢ଼ଜଣ ଛୁଆ କରିବ, ଆଉ ଏ ସ୍ତ୍ରୀଟାକୁ ମାରିଦେଲେ, ଏ ସ୍ତ୍ରୀଟାକୁ ମାରିଦେଲେ ପୁଣି କ୍ରୋଧ କଲା, କିନ୍ତୁ କ୍ରୋଧ କଲେ କଣ ହବ, ଆଉ ତ କେହି ପାଖରେ ନାହାନ୍ତି, ଆସକ୍ତି ଟିକେ କମିଲା। ସେ ପଚାରିଲେ, କିରେ ତୁ ଇନ୍ଦ୍ର ଥିଲୁ, ସେଠୁ କହିଲେ ତୁମେ କଣ କହୁଛ, କଥାଟା ସେତେବେଳେ ଶୁଣିଲା, ସବୁଆଡେ ଯେତେବେଳେ ଆସକ୍ତି ଯିବ ସେତେବେଳେ କଥା କାନ୍ଦ ପଶିବ, ହରି କଥା ସମସ୍ତେ କାନ୍ଦ ପଶିବନି, ସେ ଶୁଣିଲେ ବି ନ ଶୁଣିଲା ଭଳିଆ, ତା ଆସକ୍ତିର ତା ମୁଣ୍ଡ ତ ରହିଛି ସିଆଡେ, ତାର ଯୋଉଠି ଆସକ୍ତି ମନ ସେଇଠି, ବ୍ୟକ୍ତିର କଣ ଶରୀର କଣ ଅଛି, ସେ ବସୁ କଣ ଶୁଣୁ କଣ, ଯାହାର ଯେଉଁଠି ଆସକ୍ତି ରହିଲା ତାର ଶରୀରଟା ସେଠି ରହିଲା, ଆଉ ସେ ଭଜନ କରୁ ଯାହା କରୁ ସିଏ କଣ ଅଛି। ସେ ଗାଁ ଲୋକମାନେ କୁହନ୍ତିନି ସବୁ, ଏ ଲୋଭ ମୋ ଛାଡ଼ିନି କଣ ଠାକୁରଙ୍କୁ ଡାକୁଛି, କାହିଁ କୁହନ୍ତି, ଆସକ୍ତି ଛାଡ଼ିନି କଣ ଠାକୁର ଡାକୁଛି, କାହିଁ ଯାହାର ଯୋଉଠି ଲୋଭ ମୋ ଆସକ୍ତି ରହିଲା ସେଇଠି ତାର ମନଟା ରହିଲା, ଆଉ ଭଗବାନ ପାଖରେ ହରେକୃଷ୍ଣ ହରେକୃଷ୍ଣ କହିଲେ କଣ ହବ, ଗାଁ ଲୋକଙ୍କର ବିଚାର ଏଇଟା। ଆଉ ତାକୁ ପିଲା ଗୁଡାକ ମାରିଦେଲେ ପୁଣି ମାରିବାକୁ ଗୋଡ଼େଇଲା, ସ୍ତ୍ରୀଟାକୁ ମାରିଦେଲେ କିଏ ବ୍ରହ୍ମା, ସେଠୁ ଟିକେ ପଚାରିଲା, ବ୍ରହ୍ମା ପଚାରିଲା କିରେ କଣ ତୁ ଇନ୍ଦ୍ର ଥିଲୁ ତୁ ସ୍ୱର୍ଗକୁ ଯିବୁ ନ, ହେଲେ କଣ କହୁଛ, ନା ମୁଁ ତତେ ଆସିବା ସ୍ୱର୍ଗକୁ ନେବା ପାଇଁ, ନା ମୁଁ ସ୍ୱର୍ଗକୁ ଯିବିନି, ନା କାହିଁକି, ନା ସେଠି କଣ ମାଇ ଘୋଷରୀ ମିଳିବେ, ସେଠି ବିଷ୍ଠା ମିଳିବ। ବ୍ରହ୍ମା କହିଲେ କିରେ ତୁ ସ୍ୱର୍ଗରେ ଇନ୍ଦ୍ର ଥିଲୁ ସେଠି ତୋର ଘୋଷରୀ କଣ ଏଠି ଦରକାର, ସେଠି ଅମୃତ ପାନ କରିବୁ, ରମ୍ଭା ଅଛନ୍ତି, ଅପ୍ସରା ଅଛନ୍ତି, ଅପ୍ସରାମାନେ ଅଛନ୍ତି, ଉର୍ବଶୀ ଅଛନ୍ତି, ମାନେ କଣ କେଉଁ ଶରୀର ରହିଛି, ଘୋଷରୀ ଶରୀରରେ, ତାର ସେ ଶରୀର ପ୍ରତି ଆସକ୍ତି ଆସିଗଲା। ଜମଜାମ ଯୋଉ ନିଅ ନବରଜ ଜାତି ସେ ତୃତୀୟ ରହିଲା, ଯେଉଁ ଯେଉଁ ଜୋନିକି ଯିବ ଯିବ ସେଇ ଜୋନିକି ଆଉ ଛାଡିବା ପାଇଁ ଚାହିଁବେ, ତାକୁ ଭଲ ଲାଗିବ, ଘୋଷରୀ ଘୋଷରୀ ଶରୀର ଭଲ ଲାଗିବ, ମଣିଷକୁ ମଣିଷ ଶରୀର ଭଲ ଲାଗିବ, ଯେଉଁ ଯେଉଁ ଜୋନିକି ଯିବ ସେଇ ସେଇ ଜୋନି ତାକୁ ଭଲ ଲାଗିବ, ତାକୁ ଆଉ ଛାଡିବାକୁ ଇଚ୍ଛା ହବନି। ଜୀବର ଆସକ୍ତି ବିଚିତ୍ର, ଆଜି ସେ ମୁଣ୍ଡ ପିଟୁଛନ୍ତି, ଦେଖ ଭଗବାନଙ୍କର କରୁଣ୍ୟ କାରୁଣ୍ୟତା କେତେ, ଆମର ଦୁରାତ୍ମାଟା କେତେ, ତାଙ୍କ କଥା ଆମ କାନରେ ପଶିଲାନି, ଯେହେତୁ ଆମେ ସଂସାର ଆସକ୍ତି ଥିଲୁ। ବହୁତ ଅନୁତାପ କରିବେ, ଆଉ ଦୁଇଟି ଶ୍ଳୋକ ରହିଲା, ଅନୁତାପ କରିକି ତଥାପି ଯାଇପାରିବେନି, ତଥାପି ଆଚ୍ଛା ଯଦି ଜାଣିଲ ଭଗବାନଙ୍କୁ ଏତେ କରୁଣାମୟ, ତମେ ତାଙ୍କ ତମ ସ୍ତ୍ରୀମାନେ ସବୁ ଭକ୍ତି ପ୍ରାପ୍ତ ହେଇକି ଆସିଛନ୍ତି, ପାଖରେ ଅଛନ୍ତି, ଯାଅ ଅଶୋକ ବନରେ ଅଛନ୍ତି ଯାଅ। ବ୍ରାହ୍ମଣ ମାନେ ଗଲେନି, କାହିଁକି ଏକମତ ହେଇପାରିଲାନି, କିଛି କହିଲେ ଯିବା, କିଛି କହିଲେ ଯିବାନି, ଯଜ୍ଞଟା ସରିନି, ଏଟା ହବ, କଂସ ଧରିବ, ତାଙ୍କ ଭିତରେ ଚକ୍ରବାଦ ଲେଖିବେ, ରହିଗଲେ ସେମିତି, ଆଉ ଯାଇପାରିଲେନି ଭଗବାନ ଦର୍ଶନ କରିବା ପାଇଁ। ସଂସାର ଆସକ୍ତି ହଉଛି ଏଇଟା, ତେଣୁ ଭଗବତ ଆସକ୍ତି ଆମକୁ ବଢେଇବାକୁ ପଡିବ, ଆଉ ତା ଭିତରେ ଭକ୍ତି ମହାରାଣୀ ଆମ ହୃଦୟ ଭିତରକୁ ଆସିବାର ଅଛି, ଆମକୁ ପବିତ୍ର, ଆମକୁ ପବିତ୍ର ଗୁରୁ ବୈଷ୍ଣବଙ୍କର କୃପା ଆମକୁ ପବିତ୍ର କରୁ, ସ୍ଥାୟିତ୍ୱ ସମସ୍ତ ସଦ୍ଗୁଣ ସ୍ଥାୟିତ୍ୱ ହଉ, ଗୁରୁକୃଷ୍ଣ ପ୍ରସନ୍ନ ହୁଅନ୍ତୁ, ନହେଲେ ତ ଆମର ଜୀବନ ସେ ପ୍ରାର୍ଥ ପୁଣି ଗୋଟେ ସ୍ୱର ଧରିବାକୁ ପଡ଼ିଯାଉ, ଯଦିଓ କିଛି କ୍ଷତି ନାହିଁ, ପୁଣି କର୍ମାନୁଷ୍ଠ ହିସାବରେ ଭକ୍ତି ଯେତେ ବାଟେ କରୁଥିବେ ପୁଣି ଗୋଟେ ସ୍ୱର ଧରିବା, ପୁଣି ସେଠି ପୁଣି ଆରମ୍ଭ ହବ, ସେ ସ୍ୱର କେତେ ଅନୁକୂଳ ହବ ଭକ୍ତି ପାଇଁ, କେତେ ପ୍ରତିକୂଳ ହବ ତା କୃଷ୍ଣଙ୍କୁ ଜଣା। ठीक है जी, हरे कृष्ण। जय ग्रंथराज सिंह भागवतम की जय। श्रील प्रभुपाद गुरुदेव की जय। निताय गौर प्रमानंदे।